तो भगवत कथा श्रवण प्रारंभ रे मु मोर परमाराध्य गुरुदेव इस्कन प्रतिष्ठाता आचार्य कृष्ण कृपा श्रीमूर्ति श्री अभय चरण अरविंद भक्तिवेदांत स्वामी प्रभुपादंकर अन्यतम कृपाधन्य इस्कन रो अन्यतम गुरु एवं इस्कन नाम हटर विश्व प्रचारक मंत्री इस्कन प्रधान कार्यालय श्री मायापुर चंद्रोदय मंदिर निर्देशक इस्कन अन्यतम गवर्निंग बॉडी कमिश्नर जीबीसी ओम विष्णुपाद अष्टोत्तर शत श्री श्रीमद जय पताक स्वामी श्री गुरुदेव पाद पद्मरे दंडवत प्रणति निवेदन करुछि एवं तांको अहितुकी कृपा और आशीर्वाद प्रार्थना करुछि एवं मोर परमाराध्य परम गुरुपाद पद्म इस्कन प्रतिष्ठाता आचार्य कृष्ण कृपा श्रीमूर्ति श्री अभय चरण अरविंद भक्तिवेदांत स्वामी प्रभुपादंक पाद पद्मरे दंडवत प्रणति निवेदन करी तांकर अहितुकी कृपा और आशीर्वाद प्रार्थना करुछि एवं उपस्थित समस्त सज्जन भक्तमंडली मातृमंडली पितृमंडली भाई और भौणी माने आपण मानक पादरे प्रणाम निवेदन करी आपण मानक अहितुकी आशीर्वाद प्रार्थना करुछि। हरे कृष्ण। तुम चेष्टा करबे बहुत दिन उड़िया भाषा न कहिबा हेतु तो बंगला आसी पारे तो बंगला है तो एठे कर भक्त बुझी पारे कि कहवापी चेष्टा करी। हरे कृष्ण। जेहेतु दीर्घ समय उड़ीसा को आशा हुए ना तेणु चेष्टा करी। तीन चार दिन है उड़ीसा रे प्रवेश कर तो काली उड़िया भाषा ही थिला तुम्हें थिलो ठीक हो थिला तो अच्छा। हरे कृष्ण। तो आज विशेष दिन कौन पाए आम समस्त एटिक उपस्थित है छे हाँ कौन पाए आम समस्त आसे मंगलचरण प्रभुंकर तिरुभाव महोत्सव तिरुभाव महोत्सव साधु संग वैष्णव माने आविर्भाव हुंती आर तिरुभाव करंती तांकर आविर्भाव एवं तिरुभाव समान शास्त्र कहुछ सूर्य उदय अस्त भलिया भगवान जमीती आविर्भाव हुंती अंतर ध्यान करंती सूर्यर उदय अस्त भलिया सूर्य सब समय रही ठीक से भाया भगवान सब समय रही शुद्ध भक्त माने भी सब समय अच्छा आम तो देखी पारुना से भाया आमर दिव्य आखि ना क्यों जो मैंने भक्त से मैंने जानते तो मंगलचरण प्रभु श्री जयप्रताप स्वामी गुरु महाराज का जड़े अन्नतम वरिष्ठ शिष्य खुशुंदर ये उत्कल राज्य रे उड़ीसा रे बहु प्रचार प्रसार कर बहु भक्त गुरु महाराज के निर्देश रे प्रभुपाद शिक्षा प्रदान कर आज किसी भक्त परिचित होते जे आम मंगलचरण प्रभु माध्यम रे भक्ति जीवन को आसचु सुसरु जड़े माताजी आस मंगलचरण प्रभु द्वारा भक्त होकरी घर को मंगलचरण प्रभु भी नहीं जाइंट आज जड़े आसते से कहला आम भक्त होचे और आम सहित आई तीन जन थे से मैंने हो न थे एबे से मैंने भक्त होगापाई आगिक आसंट तो मंगलचरण प्रभु से सीनियर भक्त ते भद्रक गुरु महाराज श्री जयप्रताप स्वामी गुरु महाराज प्रथम शिष्य दुई जन थिले प्रथम सारा विश्व रे प्रथम दुई जन शिष्य उड़ीसारु जानते राधाकांत प्रभु आउ के राम लक्ष्मण प्रभु समस्त जानते प्रथम शिष्य एवं आउ जने पश्चिम बंगरे जने शिष्य ताकर नाम थिला कि नाम बोल कौन से दिन भूली जा मन पड़े कह ना ना सीतावती सीतावती प्रभु अनेक पर खूब भल नाम मन आसुनी पुह य उत्तर चब्बीस परगणे थी ତାଙ୍କର ପୁଅ ସହିତ ଦେଖା ହୋଇଥିଲା, ସେ ବି ଆସିଥିଲେ। ତ ଯାଇ ହଉ, ଏଇ ତିନି ଜଣ ଶ୍ରୀ ଜୟପ୍ରତା ସ୍ୱାଇଁ ଗୁରୁ ମହାରାଜ ଯେତେବେଳେ ଦୀକ୍ଷାଗୁରୁ ରୂପରେ ଅନୁମୋଦିତ ହେଲେ ପ୍ରଭୁପାଦଙ୍କ ଦ୍ୱାରା, ସେଇ ପ୍ରଥମ ଓଡ଼ିଶାରେ ଦୁଇ ଜଣଙ୍କୁ ଦେଇଛନ୍ତି, ଆଉ ବେଙ୍ଗଲରେ ଆଉ ଜଣଙ୍କୁ ଦେଇଛନ୍ତି। ତ ଏଇ ତିନି ଜଣ, ତାପରେ ଓଡ଼ିଶାରେ ଅନେକ ପୁରୁଣା ଶିଷ୍ୟ ଭକ୍ତ ଆମର ଅନାଦି ଗୋବିନ୍ଦ ପ୍ରଭୁ ଅଛନ୍ତି ଅନ୍ତରାରୁ, ଅନେକ ପୁରୁଣା ଶିଷ୍ୟ ମଙ୍ଗଳଚରଣ ପ୍ରଭୁ, ତାପରେ ଆମ ଅଣିଜରୁ ପ୍ରଭୁ ଆସିଛନ୍ତି, ବୃନ୍ଦାବନ ପ୍ରଭୁ, ଆଉ କି ନାମ ରସୁଣା ବିଜୟ ଚୈତନ୍ୟ ପ୍ରଭୁ, ସେଭଳିଆ ଅନେକ ଭକ୍ତ ରହିଛନ୍ତି। ସେଭଳିଆ ଅନେକ ଭକ୍ତ ଏଇ ଓଡ଼ିଶାରେ ଗୁରୁ ମହାରାଜଙ୍କର ପ୍ରାୟ ତାଙ୍କର ମାନେ ପ୍ରଥମ ଶିଷ୍ୟର ପାଖାପାଖି ସବୁ ଅନେକ ପୁରୁଣା ଭକ୍ତ ଆମର ଭୁବନାନନ୍ଦ ପ୍ରଭୁ ନା ଦୀକ୍ଷା ନାମ ଭୂପତି ପ୍ରଭୁ, ଭୂପତି ତ ଭୂପତି ଭୁବନାନନ୍ଦ ଏମିତି କର୍ମୀ ନାମ, ଦୀକ୍ଷା ନାମରେ ସମସ୍ତେ ପରିଚିତ ହେବେ। ଗୁରୁଦେବ ଯେତେବେଳେ କାହାକୁ ଦୀକ୍ଷା ଦିଅନ୍ତି ସମସ୍ତେ ଦୀକ୍ଷା ନାଁରେ ପରିଚିତ ହେବେ, ତାହେଲେ ସେଇଟା ପବିତ୍ର ଆମ ହୃଦୟ ହେଇଯିବ ଦୀକ୍ଷା ନାମ ଯେତେବେଳେ ଉଚ୍ଚାରଣ କରିବେ। ଅନେକ ଭକ୍ତ ଦୀକ୍ଷା ନାମ କରନ୍ତିନି ଉଚ୍ଚାରଣ, ସେଇଟା ଗୁରୁ ମହାରାଜଙ୍କ ଚରଣରେ ଅପରାଧ। ସେଥିପାଇଁ ପ୍ରତ୍ୟେକ ଶିଷ୍ୟ ଗୁରୁଦେବଙ୍କର ପ୍ରଦତ୍ତ ଯେ ନାମ ସେଟାକୁ ଉଚ୍ଚାରଣ କଲେ ନିଜେ ବି ପବିତ୍ର ହେଇଯିବେ। ହରି ବୋଲ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ତ ମୁଁ ଛୋଟ ଥିଲି ଯେତେବେଳେ ଇଆଡ଼କୁ ଆସିଥାଏ, ଗୁରୁ ମହାରାଜ ପ୍ରୋଗ୍ରାମ କରିଛନ୍ତି, ଦୀକ୍ଷା ଅନୁଷ୍ଠାନ ହେଇଛି, ଏସବ ଭକ୍ତମାନଙ୍କର ମୁଁ ଦେଖିଛି ଅନେକ, ଯେ ଆମର ଦୀକ୍ଷା ଏଇ ଭୂପତି ପ୍ରଭୁଙ୍କ ସବ ଆୟୋଜନ କରିଛନ୍ତି। ଗୁରୁ ମହାରାଜ ଏଆଡ଼କୁ ଅନେକ ଥର ଆସିଛନ୍ତି, ଏଇ ଭଦ୍ରକ ଅନ୍ତରା ବିଭିନ୍ନ ଜାଗାକୁ ପ୍ରୋଗ୍ରାମ କରିଛନ୍ତି। ତେଣୁ ଓଡ଼ିଶାରେ ସବୁ ଏଇ ଅଞ୍ଚଳ କେତେ ଭାଗ୍ୟବାନ, ଅନେକ ଭକ୍ତ ଅଛନ୍ତି। ଏବେ ତାଙ୍କ କୃପାରେ, ଏଇସବୁ ସିନିୟର ଭକ୍ତମାନଙ୍କ କୃପାରେ ଏ ଅଞ୍ଚଳରେ ବହୁ ଜାଗାରେ ଏବେ ଭକ୍ତ ହେଉଛନ୍ତି। ରଘୁନାଥପୁର, ରଘୁନାଥପୁର ଅଛି ନା ଯେଉଁଠି, ରଘୁନାଥପୁର ନରହରି ପ୍ରଭୁ ଏଇ ଯେ ଛିଡ଼ା ହେଇଛନ୍ତି, ତ ଇଆଡ଼େ ଅନେକ ଭକ୍ତ ତିଆରି ହେଇଛନ୍ତି। ଦେଖ ଏମିତି ସବୁ ଗୁରୁ ମହାରାଜଙ୍କର ପଦାର୍ପଣ ହେଇଛି, ଆଉ ଗୁରୁ ମହାରାଜଙ୍କର କୃପା ଆଶୀର୍ବାଦ ଯେଉଁ ଭକ୍ତମାନଙ୍କ ମଧ୍ୟରେ ପତିତ ହେଇଛି, ସେମାନଙ୍କର ସଙ୍ଗସ୍ପର୍ଶରେ ବହୁ ଭକ୍ତ ତିଆରି ହେଇଛନ୍ତି। କାହିଁକିନା ଭକ୍ତ ସଙ୍ଗ ମାଧ୍ୟମରେ ଭକ୍ତି ଲାଭ ହୁଏ, ଶାସ୍ତ୍ରରେ କୁହାଯାଏ ଭକ୍ତିସ୍ତୁ ଭଗବତ ଭକ୍ତ ସଙ୍ଗେନ ପରିଜାୟତେ, ଭକ୍ତ ସଙ୍ଗରେ ଭକ୍ତି ମିଳେ। କୃଷ୍ଣ ଭକ୍ତି ଜନ୍ମମୂଳ ହୁଏ ସାଧୁସଙ୍ଗ, ତ ସାଧୁସଙ୍ଗ ଦରକାର। ଏଥିପାଇଁ ମଝିରେ ମଝିରେ ଭଗବାନଙ୍କର ଭକ୍ତମାନେ ଆବିର୍ଭୂତ ହୁଅନ୍ତି, ସେଟା ଜାଣିକିରି ଭକ୍ତମାନେ ଆବିର୍ଭାବ ଅନୁଷ୍ଠାନ କରନ୍ତି, ଆସନ୍ତି ସାଧୁସଙ୍ଗ କରିବା ପାଇଁ, ଅନ୍ତର୍ଧ୍ୟାନ ହୁଅନ୍ତି ସେତେବେଳେ ବି ଆସନ୍ତି। ସବୁ ଉତ୍ସବ, ଉତ୍ସବ ମାନେ ଆନନ୍ଦ, ଭକ୍ତମାନେ ସବୁ ଆନନ୍ଦ, ଆର୍ ବିରହ ଦୁଃଖ ତାଙ୍କ ସଙ୍ଗ ଆମେ ପାଇବୁନି, କିନ୍ତୁ ତାଙ୍କର କଥାରୂପକ ସଙ୍ଗ ଦ୍ୱାରା ସବୁସମୟ ଆମେ ରହିବୁ। ପ୍ରଭୁପାଦ କହିଛନ୍ତି ଯେ ମୁଁ ସବୁସମୟ ମୋର ତାତ୍ପର୍ଯ୍ୟ ଭକ୍ତି ବେଦାନ୍ତ ତାତ୍ପର୍ଯ୍ୟ ମଧ୍ୟରେ ଅଛି, ତେଣୁ ଭକ୍ତମାନଙ୍କର ଉଚିତ ଯେ ମୁଁ ନାହିଁ ଏଇଭଳିଆ ଯେମିତି ତାଙ୍କ ମନରେ ଉଦୟ ନ ହୁଏ। ଯେତେବେଳେ ଏଇ ଗ୍ରନ୍ଥ ଗୀତା ଭାଗବତ ଚୈତନ୍ୟ ଚରିତାମୃତ ଅଧ୍ୟୟନ କରିବେ, ସେଥିପାଇଁ ଶ୍ରୀ ଜୟପ୍ରତା ସ୍ୱାଇଁ ଗୁରୁ ମହାରାଜ ବାରମ୍ବାର ଶିଷ୍ୟମାନଙ୍କୁ ଭକ୍ତମାନଙ୍କୁ ସାରା ବିଶ୍ୱର ଭକ୍ତମାନଙ୍କୁ ଅନୁରୋଧ କରୁଛନ୍ତି ଯେ ଗୀତା ଭାଗବତ ଅଧ୍ୟୟନ କରିବେ, ତାତ୍ପର୍ଯ୍ୟ ପଢ଼ିବେ, କେବଳ ଗୀତା ଭାଗବତ ପଢ଼ିବେ ତା ନୁହେଁ, ତାତ୍ପର୍ଯ୍ୟ ପଢ଼ିବେ, କାହିଁକି ସେଟା ହେଉଛି ଭକ୍ତି ବେଦାନ୍ତ ତାତ୍ପର୍ଯ୍ୟ। ପ୍ରଭୁପାଦ ଦିନ ରାତି ପରିଶ୍ରମ କରିକି ମାତ୍ର 2 ଘଣ୍ଟା ଶୋଇକି ଏସବୁ ଗ୍ରନ୍ଥ ପୂର୍ବ ଆଚାର୍ଯ୍ୟମାନଙ୍କର ଶିକ୍ଷାକୁ ସରଳ ଭାଷାରେ ସେ ପ୍ରଦାନ କରିଛନ୍ତି। जो भाष्य आज सारा विश्वर लोक ग्रहण करी शुद्ध भक्ति लाभ करचंती। ख्रिस्टियन माने जे माने ख्रिस्टियन परिवार रे जन्म होचंती, मुस्लिम परिवार रे जन्म होचंती, आफ्रिका आदि समग्र विश्वर देश रे जे माने गोरु मांस मनुष्य मनुष्य खाउथले सेमाने भी प्रभुपादंकर संग सानिध्य एवं तांकर ग्रंथ तात्पर्य जे भक्ति वेदांत भावार्थ तात्पर्य संगलाभ करचंती। ते सेतेबाई गुरु महाराज को एटा अनुरोध समस्त भक्त मानक जे गीता भागवत अवश्य दैनिक नित्य श्रवण कीर्तन करिवे, से नित्यं कहुच नित्यं भागवत सेवया। किंतु ओडिशा रे भक्त मैंने कौन कर सात दिन सप्ताह करचंती भागवत सप्ताह। प्रभुपाद गोटे श्लोक कहते तांकर गुरुदेव भक्ति सिद्धांत सरस्वती प्रभुपाद छ मास कीर्तन करते गोटे श्लोक। किंतु एवं आम फैशन हो जाए जे सात दिन आम महाराज आसतु सात दिन भागवत पाठ करूँ ना सब जगार आमको प्रतिदिन भागवत कथा कह पड़ो सात दिन कहीं तो भक्त तार निज जीवन रे सात दिन रविवार टू सोमवार न कि रविवार टू सोमवार ना सोमवार टू रविवार, रविवार टू सोमवार ना सोमवार टू रविवार, हाँ रविवार टू सोमवार, रविवार पर तो सोमवार आसे गोटे दिन नुहे सोमवार टू रविवार तमें केते दिन सात दिन तमें आम जीवन रे सात दिन आसब सब समय ये नित्यम। हाँ सात दिन रोचान कि प्रचार को बंद करी रोचान गोटे जगार प्रचार शिक्षा गुरु महाराज कौटे एक जगार रुहतनी प्रभुपाद कौटे एक जगार रही कहते रुहत तो गोटे दिन दुई दिन किंतु परिभ्रमण भक्त मैंने बेस परिभ्रमण करेंगे से कथा को भागवत कथा को परिभ्रमण करूँ बेसी कर भागवत कीर्तन करवा बंद नुहे कीर्तन कर दरकार दुई भागवतर संग दरकार भक्त भागवत एवं व्यक्ति भागवत यहाँ नित्य करवा दरकार। तेणु मु अनुरोध करी जे कौ मैने नित्य भागवत श्रवण करते हाथ उठा देख नित्य प्रत्येक दिन भागवत शुणती अनेक भक्त शुणते तो भागवत केते जन घरे अच्छे भागवत केते जन घरे अच्छे प्राय समस्त घरे अच्छे मुझे गोटे घर को जा भागवत प्लास्टिकटा जे कभार खुली ना प्रथम स्कंद कभारटा भी खुलनि प्लास्टिक देखी जो कभार अच्छे से खुलनि मुझे भागवत नहीं आस प्रथम स्कंद तो खोल देखा तार से जे प्लास्टिक देखिए कभार होता बीबीटी रू से भाया रही दीक्षित भक्त ब्राह्मण दीक्षित भक्त तेरे भागवत खुली ना तेल के खराब या गुरु महाराज कृपा आसब यदि आम एगुड़ ग्रहण करवा प्रभुपाद कृपा बेसी मिल गुरु महाराज एवं प्रभुपाद लेक्चर्स प्रति आदेश देखिले जे भक्तिशास्त्री न करले उपनयन ब्राह्मण दीक्षा द्वितीय दीक्षा मुझे देवी कहीं अध्ययन करेंगे सब भक्त गीता पढ़वे भागवत पढ़वे उपदेश समित पढ़वे। हाँ गीता भागवत गुरु महाराज दुई थर गीता पढ़व प्रथम स्कंद भागवत थे पढ़व प्रभुपाद जीवनी पढ़व उपदेशामृत पढ़व इस पढ़ी हरिनाम दीक्षा ग्रहण कर तापर भागवत चारि पांच स्कंद पढ़ भक्तिशास्त्री कंप्लीट कर तापर उपनयन संस्कार निय उपनयन द्वितीय दीक्षा ग्रहण कर तो युगुड़ी सब दीक्षित पुराणा भक्त मानकर ग्रहण करी अन्य मानक शिखेबार दायित्व आम तो अहंकार करचे जे मु अनेक पुराणा भक्त किंतु अनेक भक्त संगरे आम मिसुने जाकि शिक्षा दौना कहीं आम भावचे आम पुराणा भक्त आमको समस्त डाकबे गुरु महाराज समस्त डाकुना से जाऊँच रास्त विभिन्न जगार घूर भक्त मान डाकबे जो मैंने पाखे पुराणा भक्त अच्छा भक्तर करुणा हाँ भक्त मैंने कृपाणु ସେ ଅନ୍ୟମାନଙ୍କୁ କରୁଣା ପ୍ରଦର୍ଶନ କରିବେ, ହେୟ କରିବେନି। କିନ୍ତୁ ଓଡ଼ିଶାରେ କିଛି କିଛି ଜାଗାରେ ଦେଖାଯାଉଛି, ମୁଁ ଯାଇଥିଲି କେଉଁଠିକି, କହିଲେ ମହାରାଜ ଆମକୁ ଜାତିଗତ ଭାବରେ ଅଲଗା କରିଦେଉଛନ୍ତି। ଆମେ ଦୀକ୍ଷା ନେଇଛୁ କିନ୍ତୁ ଆମକୁ ଜାତିଗତ ଭାବରେ କହୁଛନ୍ତି ତୁମେ ପାଣ, ତୁମେ କଣ୍ଡ୍ରା, ଏଇଭଳିଆ କହିକି ବି ଆମ ସାଙ୍ଗରେ ଆମକୁ ନେଉନାହାନ୍ତି। ସେଭଳିଆ ଅନେକ ସିନିୟର ଭକ୍ତ ବି କହୁଛନ୍ତି, ଉପନୟନ ପାଇଥିବା ଲୋକ, ପ୍ରଭୁପାଦ ସାରା ବିଶ୍ୱ ଲୋକଙ୍କୁ ଭକ୍ତ କଲେ, ତ ସେଠି ପାଣ କଣ୍ଡ୍ରା ଦେହର ପରିଚୟ ତାମାନେ ଏବେ ଆମେ ଚମଡ଼ା ବିଚାର କରୁଛେ, ଏଇଟା ମୁଚିର ଲକ୍ଷଣ। ଚମଡ଼ା ବିଚାର କରୁଥିବା ଭକ୍ତ ସେ ବ୍ରାହ୍ମଣ ଦୀକ୍ଷା ନେଇଛନ୍ତି, ଏବେ ଚମଡ଼ା ବିଚାର କରୁଛନ୍ତି। ତେଣୁ ମୋର ଅନୁରୋଧ, ଏଇଭଳିଆ କରିବେନି। ଭକ୍ତ ଅନେକ ଅଭିଯୋଗ କରୁଛନ୍ତି ଯେ ମହାରାଜ ଆମକୁ ଦୂରରେ ରଖୁଛନ୍ତି। ମୁଁ କହିଲି ନା, ତୁମେ ଭାବିବନି ଯେ ତୁମକୁ ଦୂରରେ ରଖୁଛନ୍ତି, ତୁମେ ସେମାନଙ୍କର ବଦନାମ କରିବନି, ତାଙ୍କ ଚରଣରେ ବସିକିରି ପ୍ରାର୍ଥନା କରିବ, ଦୂରରେ ରହିକି ତାଙ୍କୁ ଶୁଣେଇକିରି କହିବ ଯେ ଆମକୁ କୃପା କରନ୍ତୁ, ପ୍ରଭୁପାଦ କୃପା କରିଛନ୍ତି, ତାଙ୍କର ଗୁଣ କୀର୍ତ୍ତନ କରିବ, ତାହେଲେ ତୁମେ କୃପା ପାଇଯିବ। ଭକ୍ତମାନଙ୍କର ଗୁଣ କୀର୍ତ୍ତନ, ସେଥିପାଇଁ ମୋର ଅନୁରୋଧ, ଭକ୍ତ ଜଗତରେ ବିଶେଷ କରି ଓଡ଼ିଶାରେ ଏଇ ଜାତିଗତ ଭାବ ବେଶୀ ରହିଛି। ଅନେକ ଲୋକ ଅନେକ ଭକ୍ତ ଘରକୁ ବି ଯାଆନ୍ତିନି, ସେ ଯଦି ରାନ୍ଧିବେ ଖାଇବେନି, ଦୀକ୍ଷା ନେଇଛନ୍ତି କିନ୍ତୁ ବୋଲେ ନା ନା ସେ ଅମୁକ ବଂଶରେ ଯାଆତ, କିନ୍ତୁ ସେଇ ଯେ ଦେଖିବା ଏଇଟା ଅପରାଧ, ବୈଷ୍ଣବ ଜାତିବୁଦ୍ଧି ନାହିଁ। ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଏଇଟା ସୁନ୍ଦର ଉପାଖ୍ୟାନ କହିଛନ୍ତି। କ'ଣ ଉପାଖ୍ୟାନ ନା, ଗାଁର ଗୋଟେ ପିଲା ଯେତେବେଳେ ଛୋଟ ପିଲା ଜନ୍ମ ହୁଏ ସେତେବେଳେ ଲଙ୍ଗଳା ହେଇକି ଜନ୍ମ ହୁଏ କି ନା, ଲଙ୍ଗଳା ହେଇକି ଜନ୍ମ ହୁଅନ୍ତି, ସମସ୍ତେ କପଡ଼ା ପିନ୍ଧନ୍ତିନି। କିନ୍ତୁ ଗୋଟେ ଗାଁର ପିଲାର ନାମ ଥିଲା ପଞ୍ଚାନନ। ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ପ୍ରଭୁପାଦଙ୍କର କଥା ଶିଲା ଜୟପିତା ସ୍ୱାଇଁ ଗୁରୁ ମହାରାଜ କହୁଥିଲେ ଥରେ, ଯେ ସେ ପଞ୍ଚାନନ ଛୋଟବେଳରେ ଲଙ୍ଗଳା ଥିଲା, ତ ଗରମ କାଳ ଏଇ ବୈଶାଖ ମାସରେ ଛୋଟ ପିଲା ମା ବାପା ତାକୁ ବି କପଡ଼ା ପିନ୍ଧେଇ ନାହାନ୍ତି ଗରମ ପାଇଁ, ତ ସେ ଆସ୍ତେ ଆସ୍ତେ ବଡ଼ ହେଇକିରି ପାଠ ପଢ଼ିଲା, ପାଠ ପଢ଼ିଲା। ତା ଗାଁରେ ଦୁଇଟା ଭାଗ ହେଇକି ଅଛି ଦଳ, ଆର୍ ଏଇ ପଞ୍ଚାନନର ପରିବାରକୁ ଗାଁର ଲୋକ କେହି ପସନ୍ଦ କରନ୍ତିନି, କିନ୍ତୁ ଏଇ ଗାଁର ଏଇ ପଞ୍ଚାନନ ଛୋଟ ପିଲାଟା ଆସ୍ତେ ଆସ୍ତେ ପାଠପଢ଼ାରେ ସେ ହାଏଷ୍ଟ, ରାଜ୍ୟ ମଧ୍ୟରେ ସେ ଏକ ନମ୍ବର ହେଇଯାଇଛି। ତ ସେଇ ଗାଁର ଲୋକ କହୁଛନ୍ତି, ଏଇ ଲେଙ୍କଟ ପେଚା, ଏଇ ଲଙ୍ଗଳା ହେଇଥିବା ପଞ୍ଚାନନ ସେ ରାଜ୍ୟରେ, ଓଡ଼ିଶା ରାଜ୍ୟରେ ଏକ ନମ୍ବର ହେଇଗଲେ, ତମାନେ କେମିତିକା ହିଂସା ମାତ୍ସର୍ଯ୍ୟ, ତ ଏଇଟା ଅପରାଧ। ତ ଏଭଳିଆ ଭକ୍ତମାନେ ଦେଖିବେନି। ତ ମୋର ଶୁଣିକିରି କାଲି ଅନେକ କଷ୍ଟ ହେଉଥିଲା, ଜଣେ ଭକ୍ତ ଅଭିଯୋଗ କରୁଥିଲେ ଯେ ଆମକୁ ଦୂରରେ ରଖୁଛନ୍ତି ମହାରାଜ, ଆମେ ତାଙ୍କ ସହିତ ମିଶିପାରୁନୁ, ପାଣ କହିକିରି ଆମକୁ ଦୂରରେ ରଖିଦେଉଛନ୍ତି। ଏଇଟା ବିଶେଷ କରି ଓଡ଼ିଶା ଭଦ୍ରକ ଇଲାକାରେ ମୁଁ ଦେଖୁଛି, ଏଇଟା ଯେମିତି ନ ହୁଏ। ପ୍ରଭୁପାଦ କେମିତି ମୁସଲିମ ପରିବାର, ଖ୍ରୀଷ୍ଟିଆନ ପରିବାର କେତେ ସବୁ ଖରାପ ଜିନିଷ କରୁଥିଲେ, ସେମାନଙ୍କୁ କୃଷ୍ଣ ଭକ୍ତି ଦାନ କରିଛନ୍ତି। ଆତ୍ମଜ୍ଞାନ ଦେଖନ୍ତୁ, ଆତ୍ମଜ୍ଞାନ, ଦେହର ଦେଖନ୍ତୁନି, ହଁ ଦେହର ହେଉଛି ମୁଚିର ପ୍ରବୃତ୍ତି, ଭକ୍ତ ଏଇଟା ଦେଖିବେନି, ବାହାର ଲୋକ ଦେଖିବେ। ତ ସେଥିପାଇଁ ଏଇ ଯେ ମଙ୍ଗଳଚରଣ ପ୍ରଭୁ, ସେ କେଉଁ ପରିବାରରେ ଜନ୍ମ ହୋଇଛନ୍ତି ଆମେ ଦେଖିବାନି, ଅନେକ ଲୋକ ତାଙ୍କର ପରିବାର ନାଁ କହିକିରି ବି ଘୃଣା କରୁଥାନ୍ତି, କହିଲେ ସେ ନିଚ ପରିବାରର, ଏରକମ କହିକି ବି ତାଙ୍କୁ ଘୃଣା କରୁଥାନ୍ତି। ମୁଁ ଆସିକି ଶୁଣିଛି ଅନେକ ଜାଗାରେ, କିନ୍ତୁ ଏବେ ଅନେକ ଭକ୍ତ ସଂଶୋଧିତ ହେଉଛନ୍ତି, ଜାଣୁଛନ୍ତି ଯେ ବୈଷ୍ଣବର ଜାତିବୁଦ୍ଧି ନାହିଁ, ଯେଇ ଭଜେ ସେଇ ବଡ଼ ଅଭକ୍ତ ହୀନ ଛାର, କୃଷ୍ଣ ଭଜନେ ନାହିଁ ଜାତି କୁଲାଦି ବିଚାର। ଆମ ଆଚାର୍ଯ୍ୟମାନଙ୍କର ପଦାଙ୍କ ଅନୁସରଣ କରିବା, କବିରାଜ ଗୋସ୍ୱାମୀ ଏଇଟା କହୁଛନ୍ତି ଚୈତନ୍ୟ ଚରିତାମୃତରେ, ଯେ ଯେଇ ଭଜେ, ଭଜେ ମାନେ କ'ଣ, ଭଜନ କୃଷ୍ଣ ସେବା କରନ୍ତି ସେ ହେଉଛନ୍ତି ଶ୍ରେଷ୍ଠ ବ୍ୟକ୍ତି। ଆପଣ ବ୍ରାହ୍ମଣ ନା କଣ୍ଡ୍ରା ସେଇଟା ବିଚାର ନୁହେଁ, ଯେଇ ଭଜେ ସେ ପ୍ରଧାନମନ୍ତ୍ରୀ ନା ଜଣେ ସାଧାରଣ ଲୋକ ଏଇଟା ନୁହେଁ, ସେ ମୂର୍ଖ ନା PhD କରିଛନ୍ତି, ଡକ୍ଟର କରିଛନ୍ତି ବା ଇଞ୍ଜିନିୟର ସେଇଟା ନୁହେଁ। ତ तो विचार से महिला ना पुरुष पिला ना युवक बा वृद्ध भक्ति जीवन रे एटा विचार करिवेनि जेही भजे भज धातु सेवयाम अर्थे प्रयोग हेछि कहार सेवा कृष्ण सेवा नितय गौरंग सेवा गुरुदेवंग सेवा इतमे भज भक्ति तो जे व्यक्ति करुछंती से शिक्षित ना अशिक्षित ना पिला ना युवक ना वयस्क तो विचार नुहे धनी ना गरीब ब्राह्मण ना कंड्रा ना मुस्लिम ना ख्रीस्टियान ये सब विचार करेनि शुद्ध भक्ति करुचे से श्रेष्ठ प्रणम्य भागवत तृतीय स्कंधरे देवहूति माता सिटी कहते अहबत सपचहत गरियान जज्वाग्रे वर्तते नाम तुभ्यम जार जुहारे हरिनाम कीर्तित हुए भगवान कर नाम हरे कृष्ण 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 हरे 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 राम 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 हरे हरे कीर्तन हुए सपच हत गरियान स्वपच स्व माने कुकुर पच माने रांधना करी खाए यही भलिया वंश तो मैंने चंडाल वंश रे जन्म होता व्यक्ति से जिहार जदि हरिनाम हुए कौन भागवत रे कहछि गरियान गरियान माने श्रेष्ठ से होती प्रणम्य जे व्यक्ति हरिनाम कर से प्रणम्य तो से भक्त मैंने कौन सी घृणा भाव न रखिकी देहर परिचय न रखिकी जे हरिनाम करे करुणा प्रदर्शन करे महाप्रभु आसते औदार्य अवतार करुणार अवतार से पापी तापी जत छिल हरिनामे उद्धारिल तार साखी जगाई माधाय ते भलिया महाप्रभु नितानंद प्रभु केते लोकों को कृपा करिसंती गुरु महाराज एथर तांकर आविर्भाव 74तम 74 जे व्यास पूजा उत्सव है महाप्रभु जे दिन आसिले स्वागत हेतला से दिन गुरु महाराज कहले महाप्रभु नीलाचल रे नित्यानंद प्रभु को देखिकी कहले नित्यानंद तुम्हें और मु भलिया ये जगत को आसीचे जे मैंने अज्ञ नीच पतित दीन दुखी ए मान को उद्धार करने खूब पतित नीच ये सब लोक मान को उद्धार करने मु तो सन्यास नहीं अच्छी तुम्हें जाओ फेरिक जाओ यठ रह कहीं मो सहित प्रचार कर जा समस्त को भक्त तैयारी कर से नित्यानंद प्रभु आसिक सर्वत्र ये कृष्ण नाम कौन से विचार न करी पतित अधम ए समस्त को दुखी हाँ ये समस्त को से कृष्ण नाम देकर भगवत भक्त तैयारी कर जय नित्यानंद प्रभु की महाप्रभु की प्रभुपात की ते भाया प्रभुपात भक्त आहुरी करुणा हाँ प्रभुपात आहुरी कृपामय केमितिका मनीष मनीष खाऊ लोक गोरु खाऊ लोक मान भी भक्त कर दे कहीं प्रभुपाद भगवान शुद्ध सेनापति भक्त ते भक्त से मैंने आसती एवं अंतर्ध्यान करती तो मंगलचरण प्रभु आसती अंतर्ध्यान करते जगत रे अनेक दृष्टांत रखिक अनेक भक्त तैयारी करके जाती गुरु महाराज अनेक कृपा बहु लोक मान प्रदान करके जाती अनेक भक्त ये इलाके तो अनेक गुण रही तेणु आम को बुझाक पड़ब जे आम ये जगत रे केमी मृत्युवरण करवा से शिक्षा देह त्याग तो हम छोट बेलर देहटा जामें देखिपुना आम छोट देहटा थिला कि देहटा अनित्य आत्मा नित्य यहाँ समस्त को उपलब्धि करवा दरकार तो से आत्मज्ञान प्रयोजन समस्त तो से हरिदास ठाकुर से जवनकूल आविर्भूत होते मुसलिम परिवार महाप्रभु से आविर्भूत हो न ब्रह्मा जिते शुणिले से तो गोवत्स चोरी करते गोपबाल मान को चोरी करते जिते बुझिले जे मु अपराध कर तर अनुशोचना है जेना मु कृष्ण को दुख देर बंधु तांकर गुवत्स সব চুরি করি যেত জাণলে এই গোবৎস গোপবালক রূপে কৃষ্ণ নিজকে প্রকাশ করছেন বি তারপরে তাঁর অনুশোচনা হয়েছি পরে যেত সে জাণলে যে ভগবান কলিযুগরে গৌরাঙ্গ রূপে আসবে তেমনি কলিযুগরে সেতবে ভগবান গৌরাঙ্গ রূপে কলিযুগ আসিনি যে স্থান নবদ্বীপ ধাম সেটি আসিকি নবদ্বীপে নবদ্বীপ নিত্য মজরে মজরে সেটা অন্তর্ধান হুয়ে আমার সামনে কিন্তু সেটা নিত্য ধাম রাধারাণী তৈরি করছেন নবদ্বীপ ধাম তো সেটি ব্রহ্মা নিজে আসিকি গৌরাঙ্গ নাম উচ্চারণ করলে গৌরাঙ্গ 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 সমস্ত কুহতু গৌরাঙ্গ 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 এইভাবে আরাধনা করলে আর আজানুলম্বিত বাহু পিতবসন পরিহিত চন্দন চর্চিত সেই সুন্দর মালা পরিহিত মহাপ্রভু সংকীর্তন রত আবির্ভূত হয়েছিল তাঁকে আশীর্বাদ করলে এবং তাঁকর অন্তরের কথা যে স্থানে কইলে সেই দ্বীপটার নাম হচ্ছে অন্তদ্বীপ এবং হরিদাস তাঁকু ব্রহ্মাঙ্কু কইলে ব্রহ্মা সে প্রার্থনা করলে প্রভু যে মো কৃষ্ণ লীলারে আপনার দ্বাপর যুগরে কৃষ্ণ লীলারে মু আপনার চরণে অপরাধ করে অভিমান বশত অহংকার বশত ব্রহ্মা পদ বশ মু ব্রহ্মা ব্রহ্ম পদরে থিলি এটা মোর অভিমান শ্রেষ্ঠ পদরে এই অভিমান থিলা অহংকার থিলা কিন্তু মতে আপন নিচ কূলরে জন্ম দিয়ন্তু তো মহাপ্রভু কলে তুমি যবন কূলরে আবির্ভূত হব তোমার নাম হব হরিদাস তুমি নামাচার্য উপাধি লাভ করব নামর প্রচার করব জগতরে তাহলে দেখুন সে যবন কূলরে আবির্ভূত হয়েছেন অথচ নামাচার্য কলিযুগর যুগধর্ম আমি কেমিতি শিখিবু না সেই যবন কূলরে আবির্ভূত হয়েথিবা ব্যক্তি তাঙ্ক দ্বারা শিক্ষা দেউছেন মহাপ্রভু স্বয়ং কৃষ্ণ সে শিক্ষা দেউছেন তাঁকর মহিমাকে এই জগতের লোককে শিক্ষা দেওয়া তেণু হরিদাস ঠাকুর রূপরে ব্রহ্মা আবির্ভূত হয়েছিলেন আর সেই ব্রহ্মা হরিদাস রূপরে হরিনাম প্রচার করছেন তাঁকর ৬ বর্ষ বয়স যেতবে ৬ বর্ষ বয়স বাংলাদেশ সেটি তাঁকর আবির্ভূত হয়েছিলেন দিউঢ়ন গ্রাম তো সে আবির্ভূত হয়েকি ৬ বর্ষ পর্যন্ত কোণ সে খিচি খাও নথিলে কেবল গাভীর ক্ষীর ৬ বর্ষ পর্যন্ত খাওতিলে অন্য কোণসি কিছি খাও নথিলে মুসলিম পরিবারে জন্ম হয়েকি কিন্তু ৬ বর্ষ তলে পরে সে হঠাৎ তাঁক গৃহ ত্যাগ করিকি শান্তিপুর চালি আসছিল যেটি অদ্বৈত আচার্য তাঁকর শ্রীপাঠ অদ্বৈত আচার্য বি বাংলাদেশের আবির্ভূত হয়েছিল কিন্তু তাঁকর শান্তিপুরের বি গোটে ঘর থিলা এবং মায়াপুর মহাপ্রভুঙ্ ঘর পাখে বি গোটে ঘর থিলা তো শান্তিপুরের গঙ্গা জল দিয়ে মহাপ্রভুঙ্ আবির্ভাব করেছিলেন তপস্যা করলে গঙ্গা তুলসী দ্বারা তো এই অদ্বৈত আচার্যঙ্ ঘরে আসিকি উপস্থিত হয়েছিল কি হরিদাস ঠাকুর ৬ বর্ষ বয়স মাত্র শিশু তো হরিদাস ঠাকুরঙ্ অদ্বৈত আচার্য চিনি পারিলে কাহি কে কে হরিদাস ঠাকুরঙ্ কাহি চিনি পারিলে অদ্বৈত আচার্য কেমিতি সে চিনি পারলে তাঁকে সাদর গ্রহণ করলে কণ পাই কেমিতি চিনি পারলে হরিদাস ঠাকুর কি ব্রহ্মা অদ্বৈত আচার্য কি মহাবিষ্ণু তাহলে মহাবিষ্ণুকর দ্বিতীয় বিষ্ণু কি গর্ভোদক সাই বিষ্ণু গর্ভোদক সাই বিষ্ণু নাভি পদ্মরু কি আসছেন ব্রহ্মা তেমন মহাবিষ্ণু সব জানন্তি তো সেদি অদ্বৈত আচার্য জাঁপারে এই তো ব্রহ্মা চালি আসছেন হ্যাঁ বুঝিপার এইভাবে তাঁকু সাদর আমন্ত্রণ করিকি তাঁক ঘরে রাখিকি তাঁকু অনেক শাস্ত্রীয় শিক্ষা সবু কিছু দিয়েছেন অদ্বৈত আচার্য এবং সাংরে সব প্রচার বি করছেন অপরে তো মহাপ্রভুঙ্ নির্দেশে হরিদাস আর নিত্যানন্দ প্রভু নাম হট্ট প্রচার করছেন এতপা এবে সারা বিশ্বরে নাম হট্ট প্রচার হচ্ছে শ্রীল জয়প্রতাপ স্বামী গুরু মহারাজ ইস্কন প্রতিষ্ঠাতা শ্রীল প্রভুপাদ নির্দেশে এই নিত্যানন্দ প্রভু প্রবর্তিত মহাপ্রভুঙ্ দ্বারা আদিষ্ট এই নাম হট্ট প্রচার সারা বিশ্বরে বর্তমান হচ্ছে ঘরে রয়েকি বি সমস্ত কর্ম করবে আর সাধুসঙ্গ মাধ্যমে ভক্তি লাভ করবে এইসব শিক্ষা এই নাম হট্ট মাধ্যমে মহাপ্রভুঙ্ নির্দেশে নিত্যানন্দ প্রভু हरिदास ठाकुर सह प्रचार करते आटा आज इस्कन द्वारा प्रचार होड़शारे अनेक नामट प्रचार भी होती किंतु बंद हो जा पूर्वर प्रथम प्रथम खूब भल दायित्व नहीं कि सब करुले एवं प्रचारटा निजे स्वार्थ बा निजर प्रतिष्ठा नहीं कि ग्रुप करोटे गोटे ग्रुप एवं अन्य प्रति करुणा करुना गुरु महाराज कहते ना सीनियर भक्त मैंने सब समय व्यस्त रहिबे अन्य भक्त को कृपा करने तो किए डाक न डाक सब जगह को जीवे शिखेबे आर तांको द्वारा शिक्षा गुड़िक प्रचार करिबे तांको अधिकार देबे जे तुम्हें प्रचार कर आम जमी शिखीचु से बेलिया समस्त शिखेबे नाम हट मध्य से हरिदास ठाकुर नित्यानंद प्रभु अभिमान शून्य होकर प्रचार कर अभिमान शून्य हो प्रहार कर जगाई माधाई मथा फाटी से दुज को ताड़ी बाउंश लाठी नहीं तेब हरिदास नित्यानंद प्रभु हाँ से जगाई माधाई को उद्धार करें जी कह आम सीनियर आम को से सम्मान कले तेल आम अभिमान रही गला प्रचार करें तेणु नित्यानंद प्रभु प्रवर्तन कर नाम हट से माड़ खाई की भी प्रेम दौंट तेणु भक्त अभिमान शून्य हे ये आम शरणागतिर शिक्षा शरणागतिर प्रथम शिक्षा हूँ दैन्य दैन्य मान कौन अभिमान शून्य मु श्रेष्ठ ये भाव नुहे अभिमान शून्य से मैंने प्रचार करें प्रचार कर अभिमान शून्य निताय नगरे बेड़ाए नित्यानंद प्रभु यहाँ सारा दुनिया रे प्रचार कर विभिन्न कौशल अवलम्बन कर एवं भक्त बनई तो भाया भक्त मैंने विभिन्न कौशल अवलम्बन करेंगे प्रभुपात कहते श्रेष्ठ दान जगत रे कौन जानते श्रेष्ठ दान कौन से श्रेष्ठ दान हरिनाम आ महाप्रसाद कौन हरिनाम से हरिनाम कौन हरे कृष्णा 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 हरे 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 राम 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 हरे हरे आउ कौन महाप्रसाद भगवान को निवेदित तो उच्चिष्ट प्रसाद कहे महाराज आम तो गरीब लुक आम केमी दान करवा आम हरिनाम तो कहीपर कि प्रसाद हाँ एक रंच एक कणा हेले भी प्रसाद दान करेंगे प्रत्येक गृहस्थर कर्तव्य घर को रांधिकी भोग लगे गेट पाक को जीवे प्रतिदिन से ढड़ा है देखिए किए आसला प्रथम सामना को से धनी ना गरीब ना कौ पर लोक ये सब विचार नुहे तो से अभिमान शून्य कि हाथ जोड़ करेंगे मथाट को नीच कर हस मुहरे हाथ जोड़ करी कौन सी लोक सामने रे हरे कृष्ण कहवा से हरे कृष्ण ग्रहण कर कि ना ग्रहण कर कि आम जब अभिमान गर्वरे आम जीवानी आ जदि जीवा भी हाँ गुरुदेव कहते से जो अहंकार वशत जीवा से लोक जानवे कि ए गर्वी किंतु जदि आम हस मुहरे एकदम मथाटा को तौक कर हरे कृष्ण कहवा से लोक शुणे जी आम कह भाई बा कौन से बयस अनुसार संबोधन करवा मु तो गरीब मो घरे प्रसाद है राधा गोविंद प्रसाद तो दयाकोरी एक कणा प्रसाद ग्रहण करतु ये दान दुईटा दान आज जो कह रही अर्थ रही बीत से मैंने भोग लगे कम पके जन को डाक आनिकी आगे से मैंने प्रसाद पाइबा पूर्वर कह प्रसाद पातु मो घरे हरे कृष्ण कहे आ डाक आनी घरे प्रसाद देवे जेकोसी व्यक्ति को तो ये प्रचार तो बाहर को गले भी नुआ नुआ लोक घर को आगे मुझे देखुची जनक भक्त किसी प्रसाद नहीं कि जाती कणा टी हेले भी वितरण करेंगे गरीब लोक ठीक अच्छे तो घर आम आज बस भाया तो नित्यानंद प्रभु हरिदास ठाकुर से महाप्रभु निर्देश रे नाम प्रचार करते भक्त दस्यु प्रवृत्ति लोक सुधा हाँ पति दीन अभिमानी सब लोक मान से मैंने भक्त तैयारी करेणु आम तर परंपर आसे प्रभुपाद प्रभुपाद को देखिए विदेश मारे आसी नहीं कि प्रभुपाद बुढ़ा ଛୁଟୁଛନ୍ତି ଆଉ ସେଇ ବ୍ୟକ୍ତି କି ପ୍ରଭୁପାଦ ଶିଷ୍ୟ କରିଛନ୍ତି ସେଇ ବ୍ୟକ୍ତି ଯେମିତି ଜଗାଇ ମାଧାଇ ମହା ନିତ୍ୟାନନ୍ଦ ପ୍ରଭୁ ହରିଦାସକୁ ମାରିବାକୁ ଆସିଛନ୍ତି ଆର୍ ମାରିଛନ୍ତି ମଥା ଫାଟି ଦେଇଛନ୍ତି ଆଉ ସେମାନେ ପୁଣି ଭକ୍ତ ହେଇଯାଇଛନ୍ତି ଠିକ ପ୍ରଭୁପାଦ ଏଇଭଳିଆ ଶକ୍ତିଧର ସେନାପତି ଭକ୍ତ ପ୍ରଭୁପାଦଙ୍କୁ ଛୁରୀ ଦେଇକି ମାରିତେ ଆସିଛନ୍ତି ପୁଣି ପ୍ରଭୁପାଦ ସେଇ ବ୍ୟକ୍ତିକୁ ବି ଭକ୍ତ ତିଆରି କରିଛନ୍ତି ନିଦାୟ ଗୌର ପ୍ରେମାନନ୍ଦେ ପ୍ରଭୁପାଦ କି ପ୍ରଭୁପାଦ କି ନିତାୟ ଗୌରାଙ୍ଗ କି ଏଇଭଳିଆ ତେ ହରିଦାସ ଠାକୁର ସେ ତ ବୃଦ୍ଧ ହେଇଗଲେ ନୀଳାଚଳ ଧାମରେ ପୁରୀରେ ରହିଲେ ତ ହରିଦାସ ଠାକୁରଙ୍କର କେତେ ଯେ ମହାପ୍ରଭୁଙ୍କର କୃପା ତାଙ୍କ ପ୍ରତି ସେ କବିରାଜ ଗୋସ୍ୱାମୀ ଚୈତନ୍ୟ ଚରିତାମୃତରେ ଏକାଦଶ ପରିଚ୍ଛେଦ ଅନ୍ତଃଲୀଳାରେ ହରିଦାସ ଠାକୁରଙ୍କର ତିରୁଭାବ ନିର୍ଜାନ ଉତ୍ସବ ପ୍ରତ୍ୟେକ କୌଣସି ଭକ୍ତ ଘରେ ଏଇ ତିରୁଭାବ ଉତ୍ସବ ହେଲେ ହରିଦାସ ଠାକୁରଙ୍କର ନିର୍ଜାନ ଉତ୍ସବରେ କିଛି ଅଂଶ ଶ୍ରବଣ କରିବା ପ୍ରୟୋଜନ ଏଠି କବିରାଜ ଗୋସ୍ୱାମୀ ପ୍ରାର୍ଥନା କରୁଛନ୍ତି ବନ୍ଦନା ହରିଦାସ ଠାକୁରଙ୍କ ଚରଣରେ ସମସ୍ତେ ମୋ ପରେ ପରେ କହିବେ ନମାମି ହରିଦାସମ ତଂ ଚୈତନ୍ୟଂ ତତ୍ଚ ତତ୍ ପ୍ରଭୁଂ ସଂସ୍ଥିତାମ୍ ଅପି ଜନ୍ ମୂର୍ତ୍ତିମ୍ ସ୍ୱ ଅଙ୍କେ କୃତ୍ୱା ନନର୍ତ ଜ ନମାମି ହରିଦାସମ୍ ତମ୍ ଚୈତନ୍ୟମ୍ ତତ୍ଚ ତତ୍ ପ୍ରଭୁମ୍ ସଂସ୍ଥିତାମପି ଜଂ ମୂର୍ତ୍ତିମ୍ ସ୍ୱାଙ୍କେ କୃତ୍ୱା ନନର୍ତ ଜ ସେଠି କବିରାଜ ଗୋସ୍ୱାମୀ କହୁଛନ୍ତି ଯେ ହରିଦାସ ଠାକୁରଙ୍କୁ ଏବଂ ତାଙ୍କ ମରଦେହକୁ ଏଠି ଲେଖା ଅଛି ତାଙ୍କର ଯେ ପରିତକ୍ତ କଳେବ ନିଜ କୂଳରେ ଧରି ନୃତ୍ୟ କରିଥିବା ତାଙ୍କର ପ୍ରଭୁ କିଏ ଶ୍ରୀଚୈତନ୍ୟ ମହାପ୍ରଭୁ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କୁ ମୁଁ ମୋର ପ୍ରେମପୂର୍ଣ୍ଣ ପ୍ରଣାମ ଜଣାଉଛି ତାହେଲେ ଦେଖନ୍ତୁ ସ୍ୱୟଂ ଭଗବାନ କୃଷ୍ଣ ରାଧାରାଣୀଙ୍କର ଭାବ ଅଙ୍ଗକାନ୍ତି ନେଇକି ଗୌରାଙ୍ଗ କୃଷ୍ଣ ପ୍ରେମ ପ୍ରଦାତା ସେ ହରିଦାସ ଠାକୁରଙ୍କ ତାଙ୍କ କୂଳରେ ଧରିଛନ୍ତି ହଁ ଏବଂ କୀର୍ତ୍ତନ କରିଛନ୍ତି ତାହେଲେ ଦେଖନ୍ତୁ ତାମାନେ ଭକ୍ତର ଦେହ ପରିତ୍ୟକ୍ତ ଦେହ ବି ପବିତ୍ର ମୁଁ ଦେଖୁଥିଲି ଆମର ତମାଲ କୃଷ୍ଣ ଗୋସ୍ୱାମୀ ମହାରାଜ ପ୍ରଭୁପାଦଙ୍କ ଶିଷ୍ୟ ସେକ୍ରେଟେରୀ ଥିଲେ ତାଙ୍କର ଦେହ ଅପ୍ରକଟ ହେଇଥିଲା ଆକ୍ସିଡେଣ୍ଟ ହେଇଥିଲା କିନ୍ତୁ ଆକ୍ସିଡେଣ୍ଟ ହେଲେ ବି ଯେ ଭକ୍ତ ସେ ଆକ୍ସିଡେଣ୍ଟ ନୁହେଁ ଡାକ୍ତରମାନେ କହିଲେ ତାଙ୍କର ଆକ୍ସିଡେଣ୍ଟ ହେବାର 9 ସେକେଣ୍ଡ ପୂର୍ବରୁ ସେ ଏ ଦେହ ତ୍ୟାଗ କରିଛନ୍ତି ଯେତେବେଳେ ସେ ଦେହଟା ପୋଷ୍ଟମର୍ଟମ୍ କରାହେଇଛି ତ ତାଙ୍କ ଦେହଟା ଯେତେବେଳେ ମାୟାପୁରକୁ ଆସିଲା ତ ରାଧାମାଧବ ମନ୍ଦିର ଭିତରେ ରାଧାମାଧବ ସାମ୍ନାରେ ନେଇକି ଆସା ହେଲା କୌଣସି ସମାଜର ଲୋକର ଦେହ ମନ୍ଦିର ଭିତରକୁ ନେଇଯାଏ କେହି ନେଇଯାଏ ନା କିନ୍ତୁ ଭକ୍ତମାନଙ୍କର ଦେହ ଯେ ଶୁଦ୍ଧ ଆତ୍ମା ଚାଲିଗଲେ ବି ସେ ଦେହଟା ପବିତ୍ର ମୁଁ ଦେଖିଲି ମହାରାଜ ଆକ୍ସିଡେଣ୍ଟ ହେଇଛି ଭୋର ବେଳା ଆର୍ ଆସିଲେ ତାଙ୍କର ଦେହ ସନ୍ଧ୍ୟାବେଳା ମାୟାପୁରକୁ ପୋଷ୍ଟମର୍ଟମ୍ ହେଇଛି ହସ୍ପିଟାଲରେ କେତେ ଶରୀରଟାକୁ ମାନେ ଛୁରୀ ଦେଇକିରି କାଟିକିରି ବିଚ୍ଛିନ୍ନ ଭିନ୍ନ କରାହେଇଛି ତେବେ ବି ତାଙ୍କର ଦେହଟାର ହସ ମୁହଁ ଥିଲା କେମିତି କେମିତି ଥିଲା ତ ମାନେ ଦେହଟା ଦାନ୍ତ ମୁହଁ ଆଖି ସବୁ ହସ କୌଣସି କଳା ବି ହେଇନଥିଲେ ଏମିତିକା ଲାଗୁଥିଲା ଯେଇଟା ହେଉଛି ବୈଷ୍ଣବ ଦେହତ୍ୟାଗ କଲେ ବି କିଛି ସେମାନେ କୃଷ୍ଣଙ୍କର ଚିନ୍ତାରେ ଆନନ୍ଦରେ ଦେହତ୍ୟାଗ କରନ୍ତି ମୁଁ ଦେଖୁଥିଲି ସେମାନେ ତ ଅନେକ ସନ୍ନ୍ୟାସୀ ପ୍ରଭୁପାଦଙ୍କର କୃପାଧନ୍ୟ ମୁଁ ଦେଖୁଥିଲି ଗୋଟେ ଭକ୍ତ ଅନେକ ଭକ୍ତ ଅନେକ ଭକ୍ତ ଭୟ ପାଆନ୍ତି ମହାରାଜ ଆମେ ଦେହତ୍ୟାଗ ହବ ଆମେ ଯଦି ଅଜ୍ଞାନ ହେଇଯିବା କୌଣସି ରୋଗ ହବ ହସ୍ପିଟାଲରେ ଯିବା ସେତେବେଳେ କି ଆମେ କୃଷ୍ଣ ସ୍ମରଣ କରିପାରିବା ଏଭଳିଆ ବହୁ ଭକ୍ତଙ୍କର ଚିନ୍ତା ପ୍ରଶ୍ନ ଭକ୍ତ ପ୍ରଶ୍ନ ଏଇଟା ନାହିଁ କିଏ ଭକ୍ତ କରେ ନା ଯେ ଗୁରୁଙ୍କର ନିର୍ଦ୍ଦେଶ ପାଳନ କରେ ନା ଗୁରୁଦେବଙ୍କର ନିର୍ଦ୍ଦେଶ ଭଗବାନଙ୍କର ନାମ ପ୍ରଭୁପାଦଙ୍କ ନିର୍ଦ୍ଦେଶ ଭଗବାନଙ୍କର ନାମ ଶୁଣି ଶୁଣିକି ଜପ କରିବ। ତୁଳସୀ ସାମ୍ନାରେ ବସିକିରି କମ୍ପକେ ଷୋଳମାଲା ଜପଟା ଯେମିତି ଶୁଣି ଶୁଣିକି ସମସ୍ତେ କରନ୍ତି ତାହେଲେ କ'ଣ ହେବ? ଶୁଣି ଶୁଣିକି ଯଦି ଆମେ ଜପ କରିବା କ'ଣ ହେବ? ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ପ୍ରଭୁପାଦ ବୈଷ୍ଣବ କିଏ ଗ୍ରନ୍ଥ ଶେଷ ଶ୍ଳୋକ 19 ନମ୍ବର ଶ୍ଳୋକରେ କହିଛନ୍ତି, କୀର୍ତ୍ତନ ପ୍ରଭାବେ ସ୍ମରଣ ସ୍ୱଭାବେ ସେକାଳେ ନିର୍ଜନ ଭଜନ ସମ୍ଭବ। ନିର୍ଜନ ମାନେ ମନେ ମନେ ସେତେବେଳେ ଆପେ ଆପେ ଉଦିତ ହେବ ନାମ ଯଦି ଆମେ କୀର୍ତ୍ତନ କରିଥାଉ। ଯଦି ଜପଟା ଶୁଣି ଶୁଣିକି କରୁ ତାହେଲେ ଏଇ ଶୁଣି ଶୁଣିକି ଜପ କଲେ ଯେକୌଣସି ଅବସ୍ଥାରେ ଆପଣ ଝିଣ୍ଟ ଖାଇଲେ ବି ଓ କୃଷ୍ଣ କହିକିରି ଆସିବ, ହରେ କୃଷ୍ଣ କହିକି ଏଇଟା ଆସିବ। ସେତେବେଳେ ଭକ୍ତର କୌଣସି ଭୟ ନୁହେଁ, ସେ ଆକ୍ସିଡେଣ୍ଟ ହଉ କେଉ ତାକୁ ସୁଟ୍ କରତେ ଆସୁ ସେ ମୃତ୍ୟୁକୁ ଭୟ ପାଇବେନି। ମୁଁ ଦେଖୁଥିଲି ଆମ ଜଣେ ଭକ୍ତ ବେଙ୍ଗଲର, ତାଙ୍କର ବହୁତ ମାନେ ପୁଅର ବହୁ ନାତୁଣୀ ନାତି ଝିଅ ଜୁଆଇଁ ନିଜର ପୁଅ ନେଇକିରି ଭକ୍ତମାନଙ୍କ ସଙ୍ଗରେ ଅନୁଷ୍ଠାନ କରତେ ଯାଇଛନ୍ତି ଗୋଟେ ଗାଡ଼ି ନେଇକିରି। ତ ଫେରିବା ସମୟରେ ଆକ୍ସିଡେଣ୍ଟ, ସେ ଗାଡ଼ିଟା ଉଲଟି ଗଲା, ସମସ୍ତେ ବାହାରିଗଲେ ଆଉ ସେଇ ପ୍ରଭୁଙ୍କର ଉପରେ ଗାଡ଼ିଟା ଚାପିକି ରହିଲା। ସେ ସେଥିରେ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ କହୁଛନ୍ତି, ସମସ୍ତେ ଅବାକ ଆର ମୁହଁଟା ହସ, ଜଗନ୍ନାଥ ମାନେ ଆନନ୍ଦ। ହଁ, ଜଗତର ନାଥଙ୍କର ନାମ, କାହିଁକି ନା ସେ ଜଗନ୍ନାଥଙ୍କର ଖୁବ୍ ଭକ୍ତ। ଜଗନ୍ନାଥ ତାଙ୍କର ପୁଅ ଜଗନ୍ନାଥ ତିଆରି କରନ୍ତି, ଖୁବ୍ ସୁନ୍ଦର ଜଗନ୍ନାଥ ତାଙ୍କର ପୁଅ, ଆର ସେ ଜଗନ୍ନାଥ ଭକ୍ତ। ତ ଆକ୍ସିଡେଣ୍ଟ ହେଉଛି, ତ ମାନେ ଆମେ ଭାବୁଛେ ମୋର ଆକ୍ସିଡେଣ୍ଟ ହେଇଗଲେ ମୃତ୍ୟୁ ହେଇଯିବ, କ'ଣ ହେବ, ମହାରାଜ ମୁଁ ସ୍ମରଣ କରିପାରିବି? ଏଇଗୁଡ଼ିକ ପ୍ରମାଣ ଯେ ଆକ୍ସିଡେଣ୍ଟ ହେଉଛି ଜୟ ଜଗନ୍ନାଥ, କାହିଁକି ନା ଜଗନ୍ନାଥ ପ୍ରତି ଆସକ୍ତି। ଆମେ ଯଦି କୃଷ୍ଣ ଭାବନାମୃତରେ ଆସକ୍ତ ରହିବା, କୃଷ୍ଣ ଭାବନା କ'ଣ? ସର୍ବକର୍ମରେ ଆମେ କୃଷ୍ଣଙ୍କ ଆଶ୍ରୟ ରହିବା। ଗୀତାରେ କୃଷ୍ଣ କହିଛନ୍ତି, ସର୍ବକର୍ମାନି ଅପି ସଦା, ସମସ୍ତ କର୍ମ ସମ୍ପାଦନ କର 24 ଘଣ୍ଟା ମତ ବେପାଶ୍ରୟ, ମତେ ଆଶ୍ରୟ କରିକି କର। ତାହେଲେ ଆମେ ଯଦି ଭଗବାନଙ୍କ ଆଶ୍ରୟରେ କର୍ମ ରାନ୍ଧୁଥିବା, ଏଇ କୃଷ୍ଣଙ୍କ ପାଇଁ ଏଇଟା ପୁଅ ଉତ୍ପନ୍ନ ହେଲା, ଏଇଟା କର୍ମ, ପୁଅ କୃଷ୍ଣଙ୍କ ସେବା କରିବ। ଆମେ ଭାବୁଛେ ପୁଅ ମତେ ବୁଢ଼ା ହେଇଗଲେ ଦେଖିବ, ମହାରାଜ ମୋର ଗୋଟେ ପୁଅ ହେଲାନି ମତେ କିଏ ଦେଖିବ? ତାମାନେ ଆମେ ଭଗବାନଙ୍କ ପ୍ରତି ବିଶ୍ୱାସ ନାହିଁ, ପୁଅ ଦେଖିବ ନା କ'ଣ? ପୁଅ ଆମ ଆଗରୁ ମରିଯାଇପାରେ, ସେ ଖୁଡ଼ା ପଙ୍ଗୁ ହେଇପାରେ, ପ୍ୟାରାଲିସିସ୍ ହେଇପାରେ, ବଡ଼ ହେଇକିରି ସେ ଦେହତ୍ୟାଗ ହେଇପାରେ, ବା ବୋହୂମା ହେଲା ଯାଇକି ବିଦେଶରେ ଚାକିରି କରିକି ରହିଲା, ସେ ଦେଖିବ? ଭଗବାନ ହେଉଛନ୍ତି ରକ୍ଷାକର୍ତ୍ତା ପାଳନକର୍ତ୍ତା ଭରଣ ପୋଷଣ ଦାତା ଗୁପ୍ତା ଜଗନ୍ନାଥ। ଏ ଦୃଢ଼ ବିଶ୍ୱାସ ହଁ ଆମମାନଙ୍କୁ ତିଆରି କରିବାକୁ ପଡ଼ିବ। ସେଥିପାଇଁ ସାଧୁସଙ୍ଗ ସବୁ ସମୟ ଦରକାର, ଆଉ ସାଧୁସଙ୍ଗ କଲେ ହେବନି। ପ୍ରଭୁପାଦ କହୁଛନ୍ତି, ଏ ଦେଖ ମଶା ବସିଛି ମୋ ଦେହରେ, ମଶା ମୋର ସଙ୍ଗ କରୁଛି। ମଶା କ'ଣ ସଙ୍ଗ କରୁଛି? ପ୍ରଭୁପାଦ କହିଲେ ରକ୍ତ ଟାଣୁଛି, ରକ୍ତ। ତ ଏଇଟା ସଙ୍ଗ ନୁହେଁ, ସଙ୍ଗ ମାନେ ଅନୁଗମନ। ପ୍ରଭୁପାଦ କହୁଛନ୍ତି ସମ୍ୟକ ରୂପେ ଅନୁଗମନ କର, ତମାନେ ଆମେ ସାଧୁସଙ୍ଗ କରିବା, ଗୀତା ଭାଗବତ ଶିକ୍ଷା ଶୁଣିବା, ସେଠାରେ ଅନୁଗମନ କରିବା। କେତେବେଳେ ଯଦି କୁହାହେଲା ନା ଏଇ ଯେ ଆମର ଏଠି ହରେ କୃଷ୍ଣ ନାମଟ ପ୍ରଚାର କର, ସମସ୍ତେ ଯାଅ, ଗୁରୁ ମହାରାଜ କହିଛନ୍ତି ଆମେ ଅନୁଗମନ କରୁନାହିଁ, ନିଜର ପ୍ରତିଷ୍ଠା ପାଇଁ ରହିଯାଉଛେ, ମୋତେ ସମ୍ମାନ କରୁନାହାନ୍ତି ମୁଁ ଯିବିନି। ହଁ, ଏଠି ଆମର ଆଗେ ଏରକମ ପ୍ରଚାର ହେଉଥିଲା ନାମଟ ଦ୍ୱାରା, ଏବେ ପ୍ରଭୁପାଦ ଶେଷ ମନ୍ଦିର ଗୌରଗୋପାଳ ମନ୍ଦିର କୁଆଁସରେ କରିଛନ୍ତି, ନା ସମସ୍ତେ ଆସ, ଏଇଠି ଗୋଟେ ମନ୍ଦିର ଆସ୍ତେ ଆସ୍ତେ ଡେଭଲପ୍ ହେଉଛି, ସମସ୍ତେ ଆସ, ଗୋଟେ ମାସରେ ବା ପ୍ରାୟ ସମୟରେ ଆସିକିରି ଗୃହସ୍ଥ ଭକ୍ତ ସେବା କର, ନା ନା ମୁଁ ଗୋଟେ ଅଲଗା ମନ୍ଦିର କରିକିରି ପ୍ରତିଷ୍ଠା ନେବି, ଏଇଟା ଠିକ୍ ନା? ଗୁରୁ ମହାରାଜ କ'ଣ ଚାହୁଁଛନ୍ତି? ସେଟା କୁହାହେଉଛି ସାଧୁସଙ୍ଗ, ଅନୁଗମନ, ସ୍ୱତନ୍ତ୍ରତା, ପ୍ରଭୁ ହେବାର ଦୁର୍ବୁଦ୍ଧି, ସ୍ୱତନ୍ତ୍ର ମନୋଭାବ। ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ପ୍ରଭୁପାଦଙ୍କର ଶିକ୍ଷା, ସ୍ୱତନ୍ତ୍ରତା, ସ୍ୱତନ୍ତ୍ର ଭାବରେ କିଛି କରିବା, ସେଟା ହେଉଛି ପ୍ରଭୁ ହେବାର ଦୁଷ୍ଟ ବୁଦ୍ଧି। ଆମେ ସେଠି କୌଣସି ଦିନ ଗୁରୁ ବୈଷ୍ଣବର କୃପା ପାଇବାନି। ଗୃହସ୍ଥ ଆଶ୍ରମ ରହିବ, ପ୍ରତ୍ୟେକ ଘରେ ମନ୍ଦିର ରହିବ, ତେବେ ବି ଯେତେବେଳେ ଗୁରୁଦେବ ପ୍ରଭୁପାଦ ସେ କହିଛନ୍ତି, ପ୍ରଭୁପାଦ କହିଛନ୍ତି ପ୍ରତ୍ୟେକ ସହରରେ ଇସ୍କନ ସେଣ୍ଟର ରହିବ, ମନ୍ଦିର ରହିବ। ଆଉ ମନ୍ଦିରର ଅଳଙ୍କାର କ'ଣ? ମନ୍ଦିରର ଅଳଙ୍କାର କ'ଣ କିଏ କହିପାରିବେ? ମନ୍ଦିରର ଅଳଙ୍କାର ଯେମିତି ଗୋଟେ ସ୍ତ୍ରୀର ଅଳଙ୍କାର ନଥିଲେ କ'ଣ କୁହା ହେବ? ବିଧବା କୁହାହେବ, କିନ୍ତୁ ମନ୍ଦିରର ଅଳଙ୍କାର କ'ଣ? ଭକ୍ତ, ଭକ୍ତ ନ ରହିଲେ ମନ୍ଦିର ବିଧବା ଭଳିଆ, କିଛି ମୂଲ୍ୟ ନାହିଁ। କିନ୍ତୁ ଗୁରୁ ମହାରାଜଙ୍କର କୃପାରେ, ପ୍ରଭୁପାଦଙ୍କ କୃପାରେ ଆମେ ସବୁ ଭକ୍ତ ହେଲେ, କିନ୍ତୁ ମନ୍ଦିରକୁ ଆମେ ଯିବାନି, ମନ୍ଦିର ସେବା ଆସିଲେ ଆମେ ଗ୍ରହଣ କରିବାନି। ସେବା ବିଭିନ୍ନ ପ୍ରକାର ଅଛି, ଅର୍ଥ ଦେଇକି ଯେ କର୍ତ୍ତବ୍ୟ ତା ନୁହେଁ, କାୟ ମନ ବାକ୍ୟରେ ବିଭିନ୍ନ ପରାମର୍ଶ ଦେଇକି, ଶରୀର ଦେଇକିରି ବିଭିନ୍ନ ଭାବରେ ଆମେ, ଅର୍ଥ ଅଛି ଅର୍ଥ ଦେଇକି ବି, ଯଦି ଅର୍ଥ ଥାଏ ଅବଶ୍ୟ ଅର୍ଥ ଦେଇକିରି କରିବା ଦରକାର। ଆମେ ଯଦି ଦୀକ୍ଷା ନେଉ, ଦୀକ୍ଷା ନେଲେ ସମସ୍ତ ମୋର ସମ୍ପତ୍ତି ଗୁରୁଦେବଙ୍କର, ମୋର ନୁହେଁ, ସେଟା ଆମେ ଜାଣିବା ଦରକାର। ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କର ଜଣେ ଶିଷ୍ୟ ଥିଲେ, ତ ତାଙ୍କର ବ୍ୟାସ ପୂଜା ହେଉଛି ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କର, ତ ସେଠି ବଡ଼ ବଡ଼ ସନ୍ନ୍ୟାସୀମାନେ ଅଛନ୍ତି, ବ୍ରହ୍ମଚାରୀମାନେ ଅଛନ୍ତି, କିନ୍ତୁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ବ୍ୟାସ ଆସନରେ ବସୁନାହାନ୍ତି। ସବ ସନ୍ନ୍ୟାସୀ ବ୍ରହ୍ମଚାରୀ ମଠବାସୀ ଭକ୍ତମାନେ ଦେଖୁଛନ୍ତି ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ବ୍ୟାସ ଆସନରେ ବସୁନାହାନ୍ତି, ଗୁରୁ ବ୍ୟାସ ପୂଜା ତାଙ୍କର ଆବିର୍ଭାବ ତିଥି, ସେ ଖାଲି ପାଇଚାରି କରୁଛନ୍ତି, ମାନେ ଘୁରୁଛନ୍ତି, ସିଂହାସନ ପାଖକୁ ଆସୁଛନ୍ତି ଆଉ ଗେଟ୍ ପାଖକୁ ଯାଉଛନ୍ତି, ମନ୍ଦିରର ଗେଟ୍ ପାଖକୁ ଯାଉଛନ୍ତି ଆଉ ଭକ୍ତମାନଙ୍କ ପାଖକୁ ଆସୁଛନ୍ତି। ତ ଗେଟ୍ ପାଖକୁ ଯେତେବେଳେ ଦେଖିଲେ ଗୋଟେ ଗାଡ଼ିରୁ ଜଣେ ତିଲକ ପିନ୍ଧିଥିବା ଜଣେ ଗୃହସ୍ଥ ଭକ୍ତ ଧଳା କପଡ଼ା ପିନ୍ଧି ଗାଡ଼ିରୁ ଓହ୍ଲିଲେ, ସଙ୍ଗେ ସଙ୍ଗେ ଆନନ୍ଦରେ ତାଙ୍କ ସହିତ ଆସିଲେ, ସମ୍ମାନ କରିକିରି ନେଇ ଆସିଲେ, ବସିଲେ, ତାପରେ ସିଂହାସନରେ ବସିଲେ। କ'ଣ ପାଇଁ ଜାଣିଛନ୍ତି? ସେ ଗୃହସ୍ଥ ଭକ୍ତ ପ୍ରତି ତାଙ୍କର ଏତେ କରୁଣା କାହିଁକି, ଏତେ ସନ୍ନ୍ୟାସୀ ଅଛନ୍ତି କରୁଣା ନାହିଁ, କ'ଣ ପାଇଁ ନା? ସେଇ ଭକ୍ତ ଗୃହସ୍ଥ ଚାକିରି କରୁଥାନ୍ତି, ଚାକିରି କଲେ ବି ତାଙ୍କର ଯେ ଚାକିରିରୁ ଟଙ୍କା ପାଆନ୍ତି, ଯେତେଟା ମାନ୍ଥଲି ଅର୍ଥ ସରକାର ମିଳେ ଦିଅନ୍ତି ତାଙ୍କୁ, ସେଟା ଆଣିକିରି କ'ଣ କରନ୍ତି? ସମ୍ପୂର୍ଣ୍ଣଟା ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କୁ ମଠରେ ଆସିକି ଦେଇଦିଅନ୍ତି। କିନ୍ତୁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଜାଣିନଥିଲେ, ଗୋଟିଏ ଦିନ ତାଙ୍କର ସ୍ତ୍ରୀ ଆସିଛି, କହିଲେ ପ୍ରଭୁପାଦ, ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କୁ, ପ୍ରଭୁପାଦ ଆମର କୌଣସି ଯେ ବସ୍ତ୍ର ନାହିଁ, ଛିଡ଼ା ବସ୍ତ୍ର ବା ଖାଇବା ପାଇଁ କିଛି ନାହିଁ, ହେଲା ତୁମ ସ୍ୱାମୀ ଚାକିରି କରନ୍ତି, କ'ଣ ପାଇଁ ନାହିଁ? କହିଲେ ନା ସମସ୍ତ ଅର୍ଥ ତ ଆପଣଙ୍କୁ ଦେଇଦିଅନ୍ତି। ସେଇଦିନ ଜାଣିଲେ ଅ ଏଇରକମ ଭକ୍ତ। ତ ତାପରେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଅର୍ଦ୍ଧେକ ଅର୍ଥ ତାଙ୍କ ଘରକୁ ପରିବାର ପରିଚାଳନା ପାଇଁ ପଠାଇ ଦିଅନ୍ତି, ଆଉ ଅର୍ଦ୍ଧେକ ଚୈତନ୍ୟ ମଠରେ ସେବାରେ ଲଗୁଥାନ୍ତି, ରାଧା କୃଷ୍ଣଙ୍କ ସେବାରେ। ଏଇଭଳିଆ ଗୃହସ୍ଥ ଭକ୍ତ ଅର୍ଦ୍ଧେକ ସେ ଶାସ୍ତ୍ର ଅନୁସାରେ ଦେଇଦେଉଛନ୍ତି, ସେ ଜାଣିଛନ୍ତି ନା ସବୁ ତ ଗୁରୁଙ୍କର, ମୁଁ ଗୁରୁଙ୍କର। ତ ଏଇଭଳିଆ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ସେଇ ଗୃହସ୍ଥ ପରେ ସନ୍ନ୍ୟାସୀ ହେଇକିରି ଗୌଡ଼ୀୟ ମଠରେ ଆଚାର୍ଯ୍ୟ ହେଇଛନ୍ତି, ଆଚାର୍ଯ୍ୟ। ଏଇଭଳିଆ ତେଣୁ ଅନେକ ଜିନିଷ ଆମକୁ ଏତେ ଆମେ ହୁଏତ ନ ହେଇପାରୁ, କିଞ୍ଚିତ ତ ଆମେ କରିପାରିବା, ହୁଏତ ଆମେ ଦାନ ନ କରିପାରୁ, ଆମେ ତ ଶରୀର ଦେଇକିରି ସାହାଯ୍ୟ କରିପାରିବା, ମଝିରେ ମଝିରେ ମନ୍ଦିରକୁ ଯାଇକିରି ଆମେ କିଛି ସେବା ତ କରିପାରିବା, କୌଣସି ଅନୁଷ୍ଠାନ ହେଲା ଓ ଆମେ ମନ୍ଦିର ପାଇଁ କିଛି ସମସ୍ତ ଭକ୍ତମାନଙ୍କୁ ଉତ୍ସାହିତ କରିକିରି ନେଇକି ସେବା କରିପାରିବା, କିନ୍ତୁ ବ୍ୟକ୍ତିଗତ ଭାବ ତ୍ୟାଗ କରିବା ଦରକାର। ସେଇଟା ଗୁରୁ ମହାରାଜଙ୍କର ନିର୍ଦ୍ଦେଶ, ଭକ୍ତିର ଭକ୍ତିର ଉନ୍ନତିର ଲକ୍ଷଣ ଯଦି ଆମେ ଗ୍ରହଣ କରିବା, ସାଧୁସଙ୍ଗ ସମ୍ୟକ ଅନୁଗମନ ଯଦି ଆମେ କରିବା, ଯଦି ନ ଗ୍ରହଣ କରିବା ତାହେଲେ ଆମେ ସାଧୁସଙ୍ଗ କରୁନୁ, ନିଜେ ଶ୍ରେଷ୍ଠ ଭାବୁଛୁ, ଏଇଟା ହେଇଯିବ ତାହେଲେ ଦୁର୍ବୁଦ୍ଧି ତାହେଲେ ତଳକୁ ଯିବ। ଭଗବାନ ଗୁରୁଙ୍କର କୃପା ଆଶୀର୍ବାଦ ଆପଣଙ୍କର ହେବନି, କେବଳ ଲୋକ ପ୍ରତିଷ୍ଠା ଦେବେ, ବାହାବା ଦେବେ, ତିଲକମାଳା ପିନ୍ଧାଏ ପ୍ରତିଷ୍ଠା ଆସିବ, କିନ୍ତୁ ଭଗବାନଙ୍କର କୃପା ଆସିବନି। ସେଇଟା ମୋର ଅନୁରୋଧ, ସାଧୁ ସଙ୍ଗ ଅନୁଗମନ କରିବେ, ହଁ ଗୁରୁ ବୈଷ୍ଣବଙ୍କର କଥା। ତ ମହାପ୍ରଭୁ ସବୁ ଭକ୍ତମାନଙ୍କୁ ନେଇକିରି ହରିଦାସ ଠାକୁରଙ୍କର ଯେ ସଙ୍ଗ ଦାନ କରୁଛନ୍ତି, ପରିତ୍ୟକ୍ତ ଦେହ ହଁ ସେଠାର ପବିତ୍ରତା ମହାପ୍ରଭୁ ଶିଖାଉଛନ୍ତି, ସେଟା ଯେମିତି ଅପବିତ୍ର କହିକିରି ତ୍ୟାଗ କରୁନାହାନ୍ତି ସେ ଭକ୍ତମାନଙ୍କୁ ଶିଖେଇଲେ। ଏଇଭଳିଆ ଏଇ ହରିଦାସ ଠାକୁର ହଁ ଯେ ତାଙ୍କର ଇଚ୍ଛା ଥିଲା ଯେ କେମିତି ସେ ମହାପ୍ରଭୁ ଯେ ଅପ୍ରକଟ ଲୀଳା କରିବେ ସେ ବୁଝିପାରିଛନ୍ତି, ତେଣୁ ତାଙ୍କ ପୂର୍ବରୁ ସେ ଦେହତ୍ୟାଗ କରିବେ ଏଇ ତାଙ୍କର মনোবাঞ্ছা, মনোভাব, দুইটা মহাপ্রভু গোবিন্দ দ্বারা জানিলে। গোবিন্দ থরে কোন করছন্তি না, একদিন গোবিন্দ মহাপ্রসাদ লইয়া হরিদাসে দিতে গেলা আনন্দিত হইয়া। একদিন গোবিন্দ মহাপ্রভুঙ্কর সেবক, তো সে কোন করছন্তি না, গোটে দিন হরিদাস ঠাকুরঙ্ক পাখকু মহাপ্রসাদ নেকি যাইছন্তি। কেমিতিকা মহাপ্রসাদ নেকি যাইছন্তি, কেমিতিকা আনন্দ মনে, কেমিতিকা তাহলে যাহাকু প্রসাদ দেবে কেমিতিকা মনরে দেবে, আনন্দ মনরে মহাপ্রসাদ সেবা দান করিবে, হস মনরে, আনন্দ মনরে। আজিকালি তো অনেক এত ভক্ত আসিগলে আমার কহিলে নি মতে, এরকম না, আনন্দ মনরে প্রসাদ দেবে, এক কণা হলে বি প্রসাদ দেবে, আনন্দ মন। তো গোবিন্দ আনন্দ মনে যাই হরিদাস ঠাকুর প্রসাদ দেবে, জগন্নাথ প্রসাদ দেখে হরিদাস ঠাকুর করিয়াছে শয়ন, মন্দ মন্দ করিতেছে সংখ্যা সংকীর্তন। দেখছন্তি গোবিন্দ যাইকি কন আনন্দ মনে তো প্রসাদ নেকি যাই, সে দেখছন্তি হরিদাস ঠাকুর বিশ্রাম কর, শয়ন করছন্তি, শয়ন করিকি বি কন করছন্তি না, মন্দ মন্দ নাম সংখ্যা করছন্তি, সংখ্যা সংকীর্তন, তার মানে জপটা কীর্তন করি করি করছন্তি, উচ্চস্বরে করছন্তি, তাহলে সংখ্যা সংকীর্তন, তার মানে হরি নাম উচ্চস্বরে করা যায়। যা হরিদাস ঠাকুর নামাচার্য, বহু লোক মানে আমার ভক্ত বি এমিতি হয়ে যাইছন্তি, যে মনে মনে জপ করছন্তি, কোন সঙ্গ করছন্তি, যাইকি বৃন্দাবনর প্রাকৃত সহজা মানকর সঙ্গ করছন্তি, বিভিন্ন বাবাজি মানকর সঙ্গ করছন্তি, বা কোনসি ভক্ত সে যায় জুড়ে জুড়ে নাম করছ। মো থরে মায়াপুরে রাস্তায় জপ করি করি যাচ্ছি, চালি চালিকি শুনি শুনিকি জনে অন্য মঠর সন্ন্যাসী, হে তুমি জানি না ইস্কন ভক্ত সব, এই রাস্তায় চালি চালিকি জপ করছ, জোরে জপ করছ, মো মহারাজ প্রণাম করিকি কলে, মহারাজ আপন মানকর শিক্ষা চৈতন্য ভাগবতর শিক্ষা আপন মানে তো কইছন্তি, অন্তলীলা চৈতন্য ভাগবতরে মহাপ্রভু যেতবে জপ করুথান্তি তুলসীকে দেখিকি সংখ্যা কীর্তন করিকি উচ্চস্বরে, হরিদাস ঠাকুর বি করছন্তি, আউ মহাপ্রভু যেতবে চালুথান্তি তাঙ্কো সামনে জন তুলসী নেইকি চালুথান্তি, আর সে সংখ্যা নাম করি করিকি চালি চালিকি যাউথান্তি। তো আমার ইস্কন প্রতিষ্ঠাতা প্রভুপাদ সে যেতবে ভক্তমানকু নেইকি পরিক্রমা করুথান্তি, চালু থান্তি, সেতবেলে হরে কৃষ্ণ হরে কৃষ্ণ 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 হরে হরে, হরে রাম হরে রাম 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 হরে হরে, এইভাবে তাঙ্ক পাখর তো আমি শিখিছু, আমি তো কনিষ্ঠ অধম কিছু জাঁনু, কনিষ্ঠর কনিষ্ঠ বি নুহে, তো আপনার আপন তো জন সন্ন্যাসী, এই তো শাস্ত্র শিক্ষা আমার প্রভুপাদ এই শিক্ষা দিয়েছেন, তো মু যেতবে জোরে জোরে জপ করে সেতবে মতো কৃষ্ণ নাম স্মরণ হুয়ে, আর মনে মনে করে সেতবে অন্য চিন্তা হয়ে, আপনার কুহতু তাহলে মোর কন করা দরকার, মনে মনে করবি দেখ অন্য চিন্তা করবি না জুড়ে জুড়ে করি কৃষ্ণ নাম স্মরণ করবি, সে চুপ হয়ে গেলে কলে না না কৃষ্ণ নাম স্মরণ করবাটাই দরকার, তাহলে মহারাজ মু তো মনে মনে জপ করলে হাত দিয়ে মালা ধুকিকি সেতবে মতো অন্য চিন্তা হুয়ে, তো মোর গুরুদেব কেছেন সে জুড়ে জুড়ে জপ করতে প্রভুপাদ তাঁকু শিক্ষা দিয়েছেন, তেমন আমি তো সেটা শিখিকি আসছে পরম্পরার, তেমন মনে মনে করলে অন্য চিন্তা করা ভালো না জুড়ে জুড়ে জপ করি কৃষ্ণ স্মরণ হওয়া ভালো, কোনটা তাহলে জুড়ে জুড়ে জপ, তো হরিদাস ঠাকুর এটি সংখ্যা জপ করুথান্তি আর উচ্চস্বরে করুথান্তি, তিন লক্ষ নাম করুথান্তি, তিন লক্ষ মধ্যে গোটিয়ে লক্ষ উচ্চস্বরে বাচিক নাম, আউ গোটে মানসিক ভাবরে, আউ গোটে আংশিক ভাবরে, এই জপ শিক্ষা হরিদাস ঠাকুর নামাচার্য। মহাপ্রভু তো লক্ষপতি নহলে হাতর খাইবে নি, লক্ষপতি মানে কোণ, এক লক্ষ নাম নকলে কে মানে মহাপ্রভু তা হাতর গ্রহণ করবে নি, সে রাঁধিলে প্রভুপাত প্রথম তো চালু করলে লক্ষ নাম, কিন্তু কে শিষ্য লক্ষ নাম করে পার নথিলে, তো প্রভুপাত কহিলে আমি সমস্ত পতিত কমপক্ষে 25,000 নাম দরকার, ষোলমালা 25,000 অধিক নাম হব, ସେ ଜୟପତା ସ୍ୱାମୀ ଗୁରୁ ମହାରାଜ ସିଦ୍ଧାନ୍ତ ଦେଉଛନ୍ତି ହରିଦାସ ଠାକୁରଙ୍କର କଥା ଯେ ହରିଦାସ ଠାକୁର 3 ଲକ୍ଷ ନାମ କରୁଥିଲେ, 1 ଲକ୍ଷ ନାମ ଉଚ୍ଚ ସ୍ୱର କରୁଥିଲେ, ଆର୍ ସେ କହୁଛନ୍ତି ଉଚ୍ଚ ନାମ ସଂକୀର୍ତ୍ତନେ ଶତଗୁଣ ଫଳ ହୁଏ। ତାମାନେ 100 ଗୁଣ ଉଚ୍ଚ ସ୍ୱରରେ ନାମ କଲେ ଫଳ ହେବ, ତାହେଲେ ଆମେ 25,000 × 100 କେତେ ହେଇଯିବ? ଯଦି ଉଚ୍ଚ ସ୍ୱରରେ 25,000 ନାମ କରିବା ତାହେଲେ 100 କରିଦିଅ, କେତେ ହେବ? ଅଙ୍କ କଷିଥିବା ଲୋକ କେତେ ଲକ୍ଷ? 2.5 ଲକ୍ଷ। 2.5 ଲକ୍ଷ ନାମ ତାହେଲେ ମହାପ୍ରଭୁ ଗ୍ରହଣ କରିବେନି? ଇସ୍କନ ଭକ୍ତ ହାତରେ ମହାପ୍ରଭୁ ଯଦି ଗ୍ରହଣ ନ କରିଥାନ୍ତେ ତାହେଲେ ସେଇ ପ୍ରସାଦ ଖାଇବା ଦ୍ୱାରା କେତେ ଖ୍ରୀଷ୍ଟିଆନ, କେତେ ମୁସଲମାନ, କେତେ ପତିତ ଲୋକ ସେଇ ପ୍ରସାଦ ଖାଇକରି ଭକ୍ତ ହେଇଛନ୍ତି। ତାମାନେ ମହାପ୍ରଭୁ ଗ୍ରହଣ କରୁଛନ୍ତି। ତେବେ ପ୍ରଭୁପାଦ ଯେ 25,000 ନାମ ଉଚ୍ଚ ସ୍ୱର କାହିଁ କରିବାକୁ କହିଛନ୍ତି, ଏଇଥିପାଇଁ ଲକ୍ଷପତି ମାନେ 2.5 ଲକ୍ଷ ନାମ ଆପଣ କରିପାରିବେ। ଯଦି ଶୁଣି ଶୁଣିକିରି ପୁରା ନାମ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ଏଇରକମ ଶୁଣିବେ, ଅକ୍ଷର ଶୁଣିକିରି ଗୋଟେ ଗୋଟି ଟାଣିବେ, ଅନ୍ୟ କୌଣସି ଧ୍ୟାନ କୃତ୍ରିମ ଉପାୟରେ କରିବେନି। କୃତ୍ରିମ ଭାବରେ ଓ ରାଧା କୃଷ୍ଣ ଏଇଭଳିଆ, ଅ ସେ ୟଲୋ ହଳଦୀ ବସ୍ତ୍ର ପିନ୍ଧନ୍ତି କୃଷ୍ଣ, ରାଧାରାଣୀ ନୀଲ ବସ୍ତ୍ର ପିନ୍ଧନ୍ତି, ଏଇଭଳିଆ କୃତ୍ରିମ ଉପାୟରେ ମନରେ ଚିନ୍ତା କରିବେନି ଜପ ସମୟରେ। ଏଗୁଡ଼ିକ ବାହାର ସହଜିଆ ଲୋକମାନଙ୍କର ଚିନ୍ତାଧାରା, ପ୍ରଭୁପାଦ ସେ ଶିକ୍ଷା ଦେଇନାହାନ୍ତି। ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କର ଶିକ୍ଷା ନାମହଟ ପରିଚୟରେ ଲେଖା ଅଛି, ଦେଖିବେ ହରିନାମ ଗ୍ରହଣ ଗୋଟେ ବିଷୟ ଅଛି ନାମହଟ ପରିଚୟରେ, ସେଠି ଲେଖା ଅଛି କୃତ୍ରିମ ଉପାୟରେ କେହି ନାମ ଜପ କରିବେନି, ଯେଭଳିଆ ଚିନ୍ତା କରିବେନି, ସ୍ୱାଭାବିକ ଭାବରେ ଯେମିତି ନାମର ସ୍ୱରୂପ ଲୀଳା ଏସବୁ ଆସେ, ତେଣୁ ସେଟା ଆସିବ କେମିତି? ପ୍ରଥମେ ଆମକୁ ଶୁଣି ଶୁଣିକିରି ଜପ କରିବାକୁ ପଡ଼ିବ। ଏଭଳିଆ ଭକ୍ତମାନେ ଗୁରୁ ମହାରାଜ କହୁଛନ୍ତି, ତାହେଲେ ଆମେ ଲକ୍ଷପତି ଏଇଭଳିଆ ହେଇପାରିବା। ଆ ଶୁଣି ଶୁଣି ଯଦି ସୁନ୍ଦର ଭାବରେ ଜପ କରିବା ଆଉ ସୁନ୍ଦର ଭାବରେ ଯଦି ପ୍ରସାଦ ଗ୍ରହଣ କରିବା ତାହେଲେ କୌଣସି ସମସ୍ୟା ଜୀବନରେ ରହିବନି, କୌଣସି ସମସ୍ୟା। ସମସ୍ତ ସମସ୍ୟା ଯେ ଆମମାନଙ୍କ ମଧ୍ୟରେ ଏଇ ଭକ୍ତ ସେଇ ଭକ୍ତ ପଡ଼ୁନି, ତାମାନେ ଆମେ ଠିକ୍ ପ୍ରସାଦ ଗ୍ରହଣ କରୁନା କି ଜପ ବି କରୁନା ଠିକ୍ ଭାବରେ, ସେଇଟା ତାର ମୂଳ କାରଣ। ସ୍ୱତନ୍ତ୍ର ହେବାର ତାର କାରଣ ଏଇଟା ଆଉ ଗୋଟିଏ, ଯେ ଆମେ ଜପ କରୁନୁ ବା ପ୍ରସାଦ ଠିକ୍ ଭାବରେ କରୁନୁ, ଏଗୁଡ଼ିକ ଜାଣିବା ଦରକାର। ତ କାହିଁକିନା ପ୍ରସାଦ ରନ୍ଧନ ସମୟରେ ଆମେ କଥା କହୁଛେ ଛିପ ପଡ଼ିଯାଉଛି, ପ୍ରସାଦ ରାନ୍ଧିବା ସମୟରେ ଅନ୍ୟ ଲୋକ ଦେଖୁଛନ୍ତି, ପ୍ରସାଦ ରାନ୍ଧିବା ସମୟରେ ଆମେ ଅନ୍ନମନସ୍କ ରହୁଛେ, ରାଧାରାଣୀ ରାନ୍ଧଣ କରୁଛନ୍ତି ଆମେ ସାହାଯ୍ୟ କରୁଛୁ, ଏଇ ମନୋବୃତ୍ତି ସାହାଯ୍ୟ କରୁଛୁ। ଖରାପ ଚିନ୍ତାରେ ରାନ୍ଧିବେ, ଯଦି ଆପଣଙ୍କର କୌଣସି ଖରାପ ଚିନ୍ତା ରହିଥିବ, ମୋତେ ମୁଁ କହିଲି ଏତେ କଣ୍ଡିସନ 5,000 ଟଙ୍କା ଦେବାକୁ ପଡ଼ିବ ମୁଁ ରାନ୍ଧିବି, କଣ୍ଡିସନ ଯଦି ରହିଥାଏ ଯେଉଁମାନେ ପ୍ରସାଦ ଖାଇବେ ତାଙ୍କ ମଧ୍ୟରେ ଏଇଭଳିଆ କ୍ରମେ କ୍ରମେ ଆସିବ। ଯଦି ତାହା କହିଲେ ପ୍ରଭୁ ଆସନ୍ତୁ ନା ଥରେ ରାନ୍ଧିବେ ଏଠି କେତେ ଟଙ୍କା ଦେବ, ଏଇଭଳିଆ ମନୋଭାବ ଆସିଯିବ। ତ ଭକ୍ତ ସେବା କଣ୍ଡିସନ ନୁହେଁ, ଅନକଣ୍ଡିସନାଲ ଡିଭୋସନାଲ ସର୍ଭିସ ପ୍ରଭୁପାଦ କହୁଛନ୍ତି, ସର୍ତ୍ତହୀନ ଭଗବତ ଭକ୍ତି। ଆମେ ଭକ୍ତ ସେବା କରିବାକୁ ଯାଉଛେ, କଣ୍ଡିସନ କାହିଁକି? ହଁ ତୁମେ ଗରିବ କିଛି ଆପଣଙ୍କୁ ଦେଲେ, ଆପଣ ବ୍ରାହ୍ମଣ, ବ୍ରାହ୍ମଣ ସନ୍ତୁଷ୍ଟ ହେବେ, କେତେ ଦେଲା ସେଇଟା ଗଣିବେନି, ଯାହା ଦେଇଛି ସେଇଟା ନେଇକି ସନ୍ତୁଷ୍ଟ ହେଇ ଘରକୁ ଯିବେ। ଭଗବାନ ସେସବୁ ଦେଖିବେ, ବିଶ୍ୱମ୍ଭର ସେ ଭରଣ ପୋଷଣ କରନ୍ତି। ମହାପ୍ରଭୁ ଶ୍ରୀବାସ ଅଙ୍ଗନରେ ଶ୍ରୀବାସ ଠାକୁର କହୁଛନ୍ତି, ଶ୍ରୀବାସ ମୁଁ ଦେଖୁନି ତୁମର ଏତେ ବଡ଼ ପରିବାର କେଉଁଠିକି ଯିବାକୁ, କେମିତି ତୁମର ଏତେ ବଡ଼ ପରିବାର ଚାଲୁଛି? ଶ୍ରୀବାସ ଠାକୁର ଏରକମ 3 ଥର ହାତ ତାଳି ଦେଇଛନ୍ତି, ଆରେ ମୁଁ ତୁମକୁ ପଚାରିଲି ଏତେ ବଡ଼ ପରିବାର କେମିତି ଚାଲୁଛି, ପରିଚାଳନା ହେଉଛି, ତୁମେ ହାତ ତାଳି 3 ଥର ଦେଇକି କ'ଣ ଦେଖୁଛ ମୋତେ? ହରିଦାସ ଠାକୁର କହିଲେ, 3 ଦିନ ପରେ ଯଦି ମୋର ପ୍ରସାଦ ନ ଜୁଟେ ତାହେଲେ କଳସୀ ନେବି, ଗଙ୍ଗାକୁ ଯିବି, ଘଟରେ ବାନ୍ଧିବି ଗଳାରେ, ଆଉ ଡୁବିକି ପ୍ରାଣ ତ୍ୟାଗ କରିବି। ମହାପ୍ରଭୁ କହିଲେ, ଲକ୍ଷ୍ମୀ ଯଦି ବି କେତେ ଦିନ ବା କେବେ ଭିକ୍ଷା କରିବ, ତୁମର ପରିବାରରେ କୌଣସି ଭିକ୍ଷା ହେବନି, ସବୁ ସମୟ ଏଠି ମୁଁ ରହିଛି ନା, ମୁଁ ବିଶ୍ୱମ୍ଭର, ମୁଁ ଜଗତକୁ ଭରଣ ପୋଷଣ ଦିଏ ଭକ୍ତି ଦ୍ୱାରା, ଏବଂ ସବୁକିଛି ମୁଁ ଭକ୍ତର ଭରଣ ପୋଷଣ କରେ। ଏତେ ଶରଣାଗତ ହେଲେ ଶାଗ ନ ପାଇଲେ ବି ସେ ଆନନ୍ଦ ମନେ, କଣାଟି ହେଲେ ବି ଅନ୍ୟକୁ ଦାନ କରିବାର ପ୍ରବଣତା ଏଇଭଳିଆ। ତେଣୁ ଭକ୍ତ ସେ କୌଣସି ଦିନ ଦୁଶ୍ଚିନ୍ତାଗ୍ରସ୍ତ ହେବେନି, ଆନନ୍ଦ ମନରେ ରହିବେ। ସେଭଳିଆ ହରିଦାସ ଠାକୁର ସେ ଯେତେବେଳେ ଏ ମନ୍ଦ ମନ୍ଦ କରିକି ହରିନାମ କରୁଛନ୍ତି, ନାମ ସଂକୀର୍ତ୍ତନ କରୁଛନ୍ତି, ସେଥିପାଇଁ ଆମକୁ ନାମ ସଂକୀର୍ତ୍ତନ ଜପଟା ବି ମାଳାରେ ଶୁଣି ଶୁଣି କରିବାକୁ ପଡ଼ିବ, ଆଉ ମୃଦଙ୍ଗ କର୍ତ୍ତାଳ ନେଇକି ଉଚ୍ଚସ୍ତରରେ କୀର୍ତ୍ତନ କରିବାକୁ। ନାମ ହେଉଛି ଜୀବ ଗୋସ୍ୱାମୀ କହୁଛନ୍ତି ସଂଖ୍ୟାତ ଅସଂଖ୍ୟାତ, ଆଉ ମହାପ୍ରଭୁ ଆଉ ଗୋଟେ କୀର୍ତ୍ତନ କରନ୍ତି ସେଇଟା ସଂଖ୍ୟାତ ନୁହେଁ ଅସଂଖ୍ୟାତ, ସେଇଟା କ'ଣ ପ୍ରଭୁପାଦ ବାରମ୍ବାର କହିଛନ୍ତି ଯେ ହରି ହର ଏ ନମ କୃଷ୍ଣ ଯାଦବାୟ ନମ ଗୋପାଳ ଗୋବିନ୍ଦ ରାମ ଶ୍ରୀମଧୁସୂଦନ। ଭକ୍ତମାନେ ଏଇ ଦୁଇ ଲାଇନ ମଝିରେ ମଝିରେ କରିବେ, କେତେବେଳେ କୀର୍ତ୍ତନ ହେଲେ ବି ମଙ୍ଗଳାରତୀ ଶେଷ ଆଡ଼କୁ, ଆଉ ଜୟ ସଚ୍ଚିନନ୍ଦନ ଜୟ ସଚ୍ଚିନନ୍ଦନ ପ୍ରଭୁପାଦଙ୍କ ଲେକ୍ଚରରେ ଏ ଜିନିଷ କହୁଛନ୍ତି। ଗୁରୁ ମହାରାଜକୁ ମୁଁ ଦେଖେ ଯେତେବେଳେ ସେ କୀର୍ତ୍ତନ କରନ୍ତି ଏ ହରିନାମ ରାଧା ମାଧବ କହିଲେ ବି, ତାପରେ ହରି ହର ଏ ନମ କୃଷ୍ଣ ଯାଦବାୟ ନମ ଗୋପାଳ ଗୋବିନ୍ଦ ରାମ ଶ୍ରୀମଧୁସୂଦନ ଜୟ ସଚ୍ଚିନନ୍ଦନ ଜୟ ସଚ୍ଚିନନ୍ଦନ କୀର୍ତ୍ତନ ପ୍ରଭୁପାଦଙ୍କ ଶିକ୍ଷା, ସେଇଟା ଇସ୍କନ ଭକ୍ତମାନେ କରିବେ। ଏଇ ଯେ ନାମ ଅସଂଖ୍ୟାତ, କିନ୍ତୁ ନା ହରିନାମ ସେଇଟା ସଂଖ୍ୟାତ ଅସଂଖ୍ୟାତ, ସେଠି ସଂକଳ୍ପ କରିକି କରିବେ, ନିର୍ବନ୍ଧେ ନିର୍ବନ୍ଧ କରିକିରି ସଂକଳ୍ପ କରିକିରି ଯେ ନା ମୁଁ କମ୍ ପକ୍ଷରେ ଶୂଳମାଳା କରିବି, କମ୍ ପକ୍ଷରେ ନୂଆ ଭକ୍ତ କମ୍ ପକ୍ଷରେ ଗୋଟେ ମାଳା ଦୁଇ ମାଳା ଆରମ୍ଭ କରିବେ ଶ୍ରଦ୍ଧାବାନ, ଏଇଭଳିଆ ତାଙ୍କୁ ଶିକ୍ଷା ଦେବେ ନା ତୁମେ ଶୂଳମାଳା ଆଜିଠୁ କର, ଏଇରକମ ନା ପ୍ରଚାର କ୍ଷେତ୍ରରେ ନୂଆ ଲୋକକୁ ଦେଖିକିରି ହରେ କୃଷ୍ଣ କହିବା, ଆପଣ ଅଭ୍ୟାସ କରିପାରନ୍ତି ଗୋଟେ ମାଳା, କୌଣସି ନିୟମ ନାହିଁ, ମାଛ ମାଂସ ଖାଅ ହରିନାମ କର, ଶ୍ରେଷ୍ଠ ଜିନିଷ ନାମ ପାଇକିରି ଗୋଟେ ଦିନ ସେଇ ବ୍ୟକ୍ତି ଗୋଟେ ମାଳା ଦୁଇ ମାଳା କରି କରିକି ମଝିରେ ମଝିରେ ପ୍ରସାଦ ସେବା କରିକିରି ଏଥିପାଇଁ ନାମଟ ସଂଘ ବିଭିନ୍ନ ଜାଗାକୁ ଯାଇ ଯାଇକିରି ଶିକ୍ଷା ଦେବେ। ଉଚ୍ଚସ୍ତରରେ କୀର୍ତ୍ତନ, ଉଚ୍ଚସ୍ତରରେ ନାମ ଜପ, ନାମଟ ମହାମିଳନ ଦିନରେ ଗୋଟେ ମାଳା ଜପ ସମସ୍ତେ ଶୁଣି ଶୁଣି କରିବେ, ଶୁଣି ଶୁଣିକି ଘରେ ଶୁଣି ଶୁଣିକି ଝିଅ ପୁଅକୁ ନେଇ କରିବେ, ଆର୍ ନାମଟ ମହାମିଳନ ଦିନ ସବୁ ନାମଟ ଭକ୍ତ ବସିକିରି ଶୁଣି ଶୁଣିକିରି ଗୋଟେ ମାଳା ଜପ କରିବେ। ସେଥିପାଇଁ ନାମଟ ସଂଘ, ଆମେ ତ ଭଜନ ଗାଇଲେ ତ ଗାଇଲେ, ଥରେ ବି ମହାମନ୍ତ୍ର କୀର୍ତ୍ତନ ହୁଏ ନା। ମୁଁ ଦେଖୁଛି ଆଜିକାଲି ଓଡ଼ିଶାରେ ଭକ୍ତମାନେ ଭଜନ ଗାଇବାର ଧୁରନ୍ଧର, ଏଇଟା ଭଲ, ଭଗବାନଙ୍କ ଗୁଣ କୀର୍ତ୍ତନ ହେଉଛି, କିନ୍ତୁ ଏଇ କଳିଯୁଗରେ ଜୀବ ଗୋସ୍ୱାମୀ ତାଙ୍କ ସନ୍ଦର୍ଭରେ କହୁଛନ୍ତି ଯେ ଭକ୍ତିର ଯେତେ ଅଙ୍ଗ ଅଛି ସବୁ ଅଙ୍ଗ ସହିତ ନାମ କୀର୍ତ୍ତନ ଯେମିତି ହୁଏ, ଭକ୍ତିରେ ଯେତେ ସବୁ ଅଙ୍ଗ ଅଛି ସେଇ ଅଙ୍ଗ ସହିତ ଯଦି ନାମ କୀର୍ତ୍ତନ ନ ହୁଏ, ଆପଣ ଭୋଗ ଲଗିଲେ ହରେ କୃଷ୍ଣ ମନ୍ତ୍ର କୀର୍ତ୍ତନ କଲେନି, ଆପଣ ପୂଜା କଲେ ଭଗବାନଙ୍କର ନାମ ଜପ କଲେନି, ତାହେଲେ ନାମ ଅପରାଧରେ ପଡ଼ିବେ, ଅଷ୍ଟମ ନାମ ଅପରାଧରେ କର୍ମକାଣ୍ଡକୁ ଯିବ। ଭାଗବତ ପଢ଼ିଲେ ହରିନାମ କରନ୍ତିନି, ପ୍ରଭାତ କୁଞ୍ଜ ମଝିରେ ମଝିରେ ଯଦି ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ ପାଠ ମଧ୍ୟରେ ଯଦି ନ ହୁଏ, ଭାଗବତ କଥା ମଧ୍ୟରେ ଯଦି ନ ହୁଏ, ତାହେଲେ ନିଷ୍ଫଲମ ଏଇ ଭାଗବତ କଥା ନିଷ୍ଫଲ। ପ୍ରଭୁପାଦ ଗୁରୁ ମହାରାଜ ମଝିରେ ମଝିରେ ଚିତ୍କାର କରି ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ 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 ହରେ, ସେଥିପାଇଁ ନାମଟା ଶ୍ରେଷ୍ଠ, ସେଥିପାଇଁ ହରିଦାସ ଠାକୁର ଶିକ୍ଷା ଦେଉଛନ୍ତି, ଆର୍ ସେ ସୁଇକି ଅଛନ୍ତି ବି ଜପ କରୁଛନ୍ତି। ଗୋବିନ୍ଦ କହେ ଉଠ ଆସି କରହ ଭୋଜନ, ହରିଦାସ କହେ ଆମି ଆଜି କରିମୁ ଲଙ୍ଘନ। ଗୋବିନ୍ଦ ଯେତେବେଳେ କହିଲେ ହରିଦାସ ଉଠ ମୁଁ ମହାପ୍ରସାଦ ନେଇକି ଆସିଛି ହଁ ତୁମ ପାଇଁ, ତ ହରିଦାସ କ'ଣ କହିଲେ ଆଜି ମୁଁ ଏଇ ମହାପ୍ରସାଦ ଲଙ୍ଘନ କରିବି, ମୁଁ ଗ୍ରହଣ କରିବିନି। ସଂଖ୍ୟା କୀର୍ତ୍ତନ ପୁରେ ନାହିଁ କେମତେ ଖାଇବ, ମହାପ୍ରସାଦ ଆନି ଅଛ କେମତେ ଲଙ୍ଘିବ। କେତେ ସୁନ୍ଦର ଶିକ୍ଷା ହରିଦାସ ଠାକୁରଙ୍କ ଶିକ୍ଷା ଦେଉଛନ୍ତି, ଯେ ମୁଁ ତ ସଂଖ୍ୟା ନାମ କରିବାର ଯେ ସଂକଳ୍ପ କରିଛି ଜପ, ସେଇଟା ମୋର ପୂରଣ ହେଇନି, ପୂରଣ ହେଇନି, କେମିତି ତୁମେ ମହାପ୍ରସାଦ ନେଇକି ଆସିଛ, ଏଇଟା ବେଳେ କେମିତି ଲଙ୍ଘନ ବି କରିବି, ମହାପ୍ରସାଦ ଲଙ୍ଘନ କରାଯାଇପାରେ ନା, ଆର୍ ପୁଣି ସଂଖ୍ୟା ଲାମ ହେଇନି କେମିତି ମୁଁ ଏଇଟାକୁ ଗ୍ରହଣ କରିବି, ତୁମେ କେମିତିକା ବିଡ଼ମ୍ବନା। ହରିନାମ ନହେଲେ ଆମେ ତ ଠିକ ଅଛି, ଗୁରୁଦେବ ଦେଇଛନ୍ତି ଆଦେଶ କରିଛନ୍ତି ଶୂଳମାଳା କରିବି କରିବି, ଥାଉ ପାର୍କିଂ କରିଦେଉଛେ ଟାଙ୍ଗିକି ରଖିଦେଉଛେ ଏକ ମାଳା ଦୁଇ ମାଳା କରିକି, ନା ଆମର ଗୁରୁଦେବଙ୍କର ଆଦେଶଟା ଠିକ ଭାବରେ ପାଳନ କରିବାକୁ ପଡ଼ିବ, ଜପଟାକୁ ଠିକ କରିବାକୁ ପଡ଼ିବ। ହଁ କିନ୍ତୁ ହରିଦାସ ଠାକୁର ମେନ୍ ଯେ ଅସୁସ୍ଥ, ଯଦି ସଂଖ୍ୟା ନାମ ପୂରଣ ନ ହୁଏ ଆମର ଦେହରେ କାଶ ସର୍ଦ୍ଦି ଜ୍ୱର କ୍ୟାନ୍ସର ବିଭିନ୍ନ ରୋଗ ହେଇଛି, ହୁଏତ ପ୍ୟାରାଲିସିସ୍ ହେଇଯାଇଛି, ସେଟା ବଡ଼ ରୋଗ ନୁହେଁ। ବଡ଼ ରୋଗ କ'ଣ? ହରିନାମ ଗୁରୁଙ୍କର ଆଦେଶରେ ଯେ ଜପ ନ କରିବାଟା, ସେଟା ହେଉଛି ସବୁଠୁ ବଡ଼ ବ୍ୟାଧି, ବଡ଼ ବ୍ୟାଧି। ଏ ହରିଦାସ ଠାକୁର ଏଠି କହୁଛନ୍ତି, ହଁ ତୁ ଯେ ବ୍ୟାଧି, ସଂଖ୍ୟା କୀର୍ତ୍ତନ ପୁରେ ନାହିଁ କେମିତି ଖାଇବ, ମହାପ୍ରସାଦ ଆନିଆଛ କେମିତି ଉପେକ୍ଷିବ, ଏତ ବୋଲି ମହାପ୍ରସାଦ କରିଲ ବନ୍ଦନ, ଏକ ରଞ୍ଚ ଲୟା ତାର କରିଲା ଭକ୍ଷଣ। ମହାପ୍ରସାଦ ଆସିଲେ ହରିନାମ କରୁଥିବା ସମୟରେ ବି, ହରିନାମ ଆର ମହାପ୍ରସାଦ ମଧ୍ୟ ପାର୍ଥକ୍ୟ ନାହିଁ, କିନ୍ତୁ ଏକ କଣା ହେଲେ ବି ତାକୁ ଟାଚ୍ କରିବେ, ନେବେ, ସମ୍ମାନ କରିବେ। ମହାପ୍ରଭୁ ଯେତେବେଳେ ସେଇ ସାର୍ବଭୌମ ଭଟ୍ଟାଚାର୍ଯ୍ୟକୁ ଉଦ୍ଧାର କଲେ, କୃପା କଲେ, ଷଡ଼ଭୁଜ ଦର୍ଶନ ଦାନ କଲେ, ସେ ତ ମାୟାବାଦୀ ଥିଲେ, ଖୁବ ଜ୍ଞାନୀ ଥିଲେ, କିନ୍ତୁ ମହାପ୍ରଭୁ ଷଡ଼ଭୁଜ ଦର୍ଶନ ଦାନ କଲେ। ସେତେବେଳେ ପରଦିନ ମହାପ୍ରଭୁ ପ୍ରସାଦ ନେଇକରି ଭୋର ବେଳା ପହଞ୍ଚି ଯାଇଛନ୍ତି ସାର୍ବଭୌମ ଭଟ୍ଟାଚାର୍ଯ୍ୟ ଘରେ। ସେତେବେଳେ ସାର୍ବଭୌମ ଉଠିନାହାନ୍ତି, ତ ଦରଜା ଠକ୍ ଠକ୍ କରିଛନ୍ତି, ଆଉ ଉଠିକି ଦେଖୁଛନ୍ତି ସ୍ୱୟଂ ମହାପ୍ରଭୁ ଆସିଯାଇଛନ୍ତି। ତ ମହାପ୍ରଭୁ କହିଲେ, ଦେଖା ମାତ୍ରେ ମହାପ୍ରଭୁ କହିଲେ ନିଦରୁ ଉଠିକି ଆସିଛନ୍ତି। ତ ମହାପ୍ରଭୁ କହିଲେ, ତୁମ ପାଇଁ ମୁଁ ମହାପ୍ରସାଦ ନେଇକି ଆସିନି, ନିଅ। ସେ ମହାପ୍ରଭୁ, ମୁଁ ତ ସନ୍ଧ୍ୟା ବନ୍ଦନା ସ୍ନାନ ଇତ୍ୟାଦି କରିନି, ସବୁ ମୋତେ ଦେଇଦିଅ, ତୁମର ସ୍ନାନ ବନ୍ଦନା ସବୁକିଛି ମୋତେ ଦେଇଦିଅ। ସେଇଦିନ ସର୍ବଭଟ୍ଟାଚାର୍ଯ୍ୟ ଗୋଟେ ଶ୍ଳୋକ ଲେଖିଲେ ଯେ, ପ୍ରସାଦ ମାତ୍ରଣ ଭକ୍ଷଣମ ତତ୍କ୍ଷଣାତ୍ ଭକ୍ଷଣ, ସଙ୍ଗେ ସଙ୍ଗେ। ତମେ ତୁମେ ଗାଧେଇଛ ନା କି ସ୍ନାନ କରିଛ ନା କି ବ୍ରତ କରିଛ ନା ଯଜ୍ଞ କରିବ, ଉପବାସ କରିବାକୁ ପଡ଼ିବ, ଏରି କ'ଣ ନୁହେଁ, ମହାପ୍ରସାଦ ଆସିଛି, ଗ୍ରହଣ କରିବାକୁ ପଡ଼ିବ। ଆଜି ଏକାଦଶୀ ହୁଏ, ପ୍ରଣାମ କରିବାକୁ ପଡ଼ିବ, ଅନ୍ନ ଯଦି କେହି ନେଇ ଆସିଥିବ। ସେଥିପାଇଁ ମହାପ୍ରଭୁଙ୍କ ପାଖକୁ ପୁରୀରେ ସେ କହିଛନ୍ତି, ଜଗନ୍ନାଥ ପ୍ରସାଦ ମହାପ୍ରସାଦ ଏକାଦଶୀ ଦିନ ପ୍ରଣାମ କରିକି ରଖିଦେବ, ଯଦି କେହି ନେଇକି ଆସେ ସେଟା ଭକ୍ଷଣ କରିବେନି, ପ୍ରଣାମ କରିବେ, ସେଟା ବି ସମ୍ମାନ। କିନ୍ତୁ ଯଦି ଏକାଦଶୀ ବ୍ୟତିରେକ ହେଇଥାଏ ସେଟା ଗ୍ରହଣ କରିବେ। ଯଜ୍ଞଟଜ୍ଞ ଅନ୍ୟାନ୍ୟ ଜିନିଷ ସେଗୁଡ଼ିକ ଶ୍ରେଷ୍ଠ ନୁହେଁ, ହରିନାମ ଶ୍ରେଷ୍ଠ, ମହାପ୍ରସାଦ ଶ୍ରେଷ୍ଠ, ସେଟା ବି ଆମକୁ ଗ୍ରହଣ କରିବାକୁ ପଡ଼ିବ। ବିଭିନ୍ନ କର୍ମକାଣ୍ଡୀୟ ବ୍ରତ ଏସବୁର ଉର୍ଦ୍ଧ୍ୱେ ହରିନାମ ଏବଂ ପ୍ରସାଦ। କେତେବେଳେ କେତେବେଳେ ଭକ୍ତିରେ ଏସବୁ କର୍ମକାଣ୍ଡୀୟ ଜିନିଷ ଲଙ୍ଘନ କରିବାକୁ ପଡ଼େ। ତ ମହାପ୍ରଭୁ କୃପା ପାତ୍ର ଯେ ଗୋବିନ୍ଦ ପାଖରୁ ସେତେବେଳେ ଏକ କଣା ପ୍ରସାଦ ନେଲେ, ଆମେ କେମିତି ଉପେକ୍ଷିବ, ସେଟା ଭକ୍ଷଣ କଲେ। ଏ ପ୍ରସାଦ ସବୁସମୟ ସମ୍ମାନ କରୁଥିବେ, ପ୍ରଭୁପାତ କହୁଛନ୍ତି ପ୍ରସାଦକୁ ଅସମ୍ମାନ କରିବନି। ସେଭଳିଆ ଆଉ ଗୋଟେ ଦିନ କ'ଣ ହେଇଛି ନା, ଆର ଦିନେ ମହାପ୍ରଭୁ ତାର ଠାଇଁ ଆଇଲା, ଆଉ ଗୋଟେ ଦିନ ମହାପ୍ରଭୁ ସ୍ୱୟଂ ତା ପାଖକୁ ଆସିଛନ୍ତି। ସୁସ୍ଥ ହଉ ହରିଦାସ ବୋଲି ତାରେ ପୁଛିଲା, ଏଠି କହୁଛନ୍ତି କ'ଣ ହରିଦାସ, ଦେଖନ୍ତୁ ଗୋବିନ୍ଦ ଯାଇ କହିଛନ୍ତି ହରିଦାସ ତ ଅସୁସ୍ଥ ହେଇଛନ୍ତି, ହଁ କହିଛନ୍ତି ଯାଇକିରି ମନ୍ଦ ମନ୍ଦ କୀର୍ତ୍ତନ, ମହାପ୍ରଭୁ ଆସିଛନ୍ତି ଦେଖିବା ପାଇଁ। ତ ମହାପ୍ରଭୁ କହିଲେ, ତୁମେ ସୁସ୍ଥ ହଉ, ତାକୁ ମହାପ୍ରଭୁ ପଚାରିଲେ, ନମସ୍କାର କରିତେ ହଁ କହିଲ ନିବେଦନ, ହରିଦାସ ଠାକୁର ମହାପ୍ରଭୁଙ୍କୁ ପ୍ରଣାମ କରିକିରି ନିବେଦନ କଲେ, ଶରୀର ସୁସ୍ଥ ହଏ ମୋର ଅସୁସ୍ଥ ବୁଦ୍ଧିମାନ। ତାହେଲେ ଦେଖନ୍ତୁ ହରିଦାସ ଠାକୁର କହୁଛନ୍ତି, ମୋର ଶରୀର ସୁସ୍ଥ ଆର ମୋର ବୁଦ୍ଧି ଆଉ ମୋର ମନଟା ଅସୁସ୍ଥ, କ'ଣ ପାଇଁ ମହାପ୍ରଭୁ ପଚାରୁଛନ୍ତି। ପ୍ରଭୁ କହେ କୁନ୍ ବ୍ୟାଧି କହ ତୋର ନିର୍ଣ୍ଣୟ, ହରିଦାସ ତୁମେ କହୁଛ ମୋର ଶରୀର ମନ ଶରୀର ସୁସ୍ଥ ଅଛି, ହଁ ତୁମେ କହୁଛ ଶରୀର ସୁସ୍ଥ, ତାହେଲେ ତୁମର ଅସୁସ୍ଥ ବୁଦ୍ଧି ମନ କହୁଛ। ତ ମହାପ୍ରଭୁ ପଚାରିଲେ, କ'ଣ କ'ଣ ବ୍ୟାଧି କୁହ, ନିର୍ଣ୍ଣୟ କରିକି ମୋତେ କୁହ। ସେ କହିଲେ, ତେହ କହେ, କେ ହରିଦାସ କହୁଛନ୍ତି, ତେହ କହେ ସଂଖ୍ୟା କୀର୍ତ୍ତନ ନା ପୁରୟ, ମୋର ମୂଳ ବ୍ୟାଧି ହେଉଛି ଏ ହରିନାମ ସଂଖ୍ୟା କୀର୍ତ୍ତନ ଯେ ମୁଁ କରୁଛି ଏଇଟା ମୋର ପୁରୁଣା ପୂରଣ ହଉନି। ତମେମାନେ କ'ଣଟା ବ୍ୟାଧି, ଅସଲ ବ୍ୟାଧି ହରିଦାସ ଠାକୁର କହୁଛନ୍ତି କ'ଣ, ହରିନାମ ନ କରିବାଟା। ତେଣୁ ଯେଉଁମାନେ ହରିନାମ ନ କରୁଛନ୍ତି ଅସଲ ସେଟା ବ୍ୟାଧି। ଗୁରୁଦେବ କହିଛନ୍ତି ଷୋଳମାଳା ଜପ କର, ଆମେ ପୂରଣ କରୁନୁ, ତେଣୁ ସେଇଟା ଆମର ଅସଲ ବ୍ୟାଧି ହରିଦାସ ଠାକୁର ନାମାଚାର୍ଯ୍ୟ। ସେଥିପାଇଁ ଦୁଃଖ କରିବା ଦରକାର, ଶରୀରର କଷ୍ଟ ହେଉଛି হয়তো মানে জন্ডিস হয়েছি বা হার্ট দুর্বল হয়েছি, কৌশি একটা রোগ হয়েছে, ক্যান্সার হয়েছি, সেটা দুঃখ নুহে, হরিনাম হোনি সেটা হচ্ছে আসল দুঃখ। তো এইভাবে এই চৈতন্য চরিতামৃতের সুন্দর কথা কুয়া হয়েছে, প্রভু কহে বুদ্ধি হইলা, সরি প্রভু কহে বৃদ্ধ হইলা সংখ্যা অল্প কর, তুমি তো এবে বৃদ্ধ হয়ে গেল নি, এতে অল্প সংখ্যা করো না, সিদ্ধ দেহ তুমি সাধনে আগ্রহ কেনে কর, তুমি তো সিদ্ধ দেহ, তুমি এতে সাধন পাই এতে আগ্রহ কেন করছো, সাধন ভক্তি পাই এগুলো তোমার দরকার নাই, তার মানে আমি এটা শুনিকি নিজে ভাবিবানি মু তো সিদ্ধ দেহ মর আর নাম জপ ন করলে হয়ে যাব, এটা শুনি যেমিতে আমি ন করু সেইভাবে। হ্যাঁ, যে মহাপ্রভু হরিদাস ঠাকুর এইভাবে কৌন সে তিন লোক করুন, আমি কি তিন লোক করু, করু না, লোক নিস্তারিতে এই তোমার অবতার নামের মহিমা লোকে করিলা প্রচার, হরিদাস তুমি লোক মানুষ নিস্তার পাই এটাকে আসছ, হরিনাম প্রচার করিকি জগতরে লোক মানুষ কল্যাণ করছ, এবে অল্প সংখ্যা কর করি কর সংকীর্তন, হরিদাস কহে শুন মর সত্য নিবেদন, আসল কথা মর মহাপ্রভু আপনার শুনন্তু, মর গোটে নিবেদন অছি, কন নিবেদন, হীন জাতি নিজ জন্ম মর নিন্দে কলেব, সমস্ত মধ্যে নিন্দা করতে নিচ জাতি বলি, হীন কর্মে রত মুই অধম পাম, দেখ ভক্ত হরিদাস ঠাকুর মহাপ্রভুঙ্কর প্রিয়, সে এত বড় ভক্ত নামাচার্য হয়েকি বি নিজকে ছোট করছেন, ভক্ত যেতদিন এরকম নিজকে নিচ হীন, জগত নাচাও যারে জইছে ইচ্ছা হয়, অনেকে অনেক নাচাইলা, হ্যাঁ মতে অনেক থর নাচাইছেন, মরে প্রসাদ করিয়া মতে কৃপা করিকি অনেক থর নচাইছেন, বিপ্রের শ্রাদ্ধ পাত্র খাইলু ম্লেচ্ছ হইয়া, বিপ্র ব্রাহ্মণ তার শ্রাদ্ধ পাত্র মু ম্লেচ্ছ হইকি খাইলি, এই কথাটা হরিদাস ঠাকুর কৌন কোটি হয়েছিল এই লীলা, বিপ্র হচ্ছেন হরিদাস অদ্বৈত আচার্য, বিপ্র কূলরে আবির্ভূত হয়েছেন অদ্বৈত আচার্য শান্তিপুরের, তো অদ্বৈত আচার্যঙ্কর পিতৃশ্রাদ্ধ সেটি হরিদাস ঠাকুর ডাকিছেন তাঙ্ক ঘরক, আ শান্তিপুর বহু বড় বড় ব্রাহ্মণ পণ্ডিত সব আসছেন, তো অদ্বৈত আচার্য ভোগ নিবেদন পরে প্রথম পাত্র মহাপ্রসাদ প্রথম কাহকু দিয়েছেন হরিদাস ঠাকুর দিয়েছেন, তো সেটিকার ব্রাহ্মণ সবু লে গাঁর ব্রাহ্মণ পণ্ডিত সব বড় বড় শান্তিপুর ব্রাহ্মণ, সে কহিলেন অদ্বৈত তুম ঘরে আমি আজ খাইবুনি, কম এই হরিদাস যবন তাকে তুমি প্রথম ভূজ্য প্রসাদ দিয়েছ, এটা মাড় হয়ে যাইছে, এটা আমি খাইবানি, এইভাবে সব ব্রাহ্মণ মানে শান্তিপুর ব্রাহ্মণ মানে বৈকট করেদেলে, আমি আর খাইবুনি, তো অদ্বৈত আচার্য ভাবিলে তাহলে তো তুম চরণ তোমার অপরাধ হয়ে যাচ্ছে, ঠিক আছে তাহলে কন করলে খাইবে, না এটা মাড় হয়ে যাইছে, এই হরিদাস আগে খাইছি না, এটা অপবিত্র হয়ে যাইছে, দেখ ব্রাহ্মণ গুণরে রহিলে শ্রেষ্ঠ কুয়া হচ্ছে, ব্রাহ্মণ সত্য গুণ এই জড় জগতর গুণরে তাঙ্কর অভিমান অছি, দেহাত্ম বুদ্ধি অনেক সময় আমি ব্রাহ্মণ দীক্ষা নিয়ে শ্রেষ্ঠ ভাবু, অন্য মানুষ তল ভাবু, এটা করবে এইটি শিক্ষা দিয়া হয়েছে, তো সেই ব্রাহ্মণ মানুষ হরিদাস অদ্বৈত আচার্য কহিলে যে ঠিক অছি পুনরায় রন্ধন হব, তো রাঁধনা ঘরে চাউল ডালি পরি পরিবা তেল মশলা কাঠ হাঁডি সব ব্যবস্থা পুঁ করেদেলে অদ্বৈত আচার্য, তো ব্রাহ্মণ মানুষ কহিলে আপন মানে নিজে রাঁধতু আর গ্রহণ করতু, তো রাঁধনা শাড়ক যাইছেন ব্রাহ্মণ মানে আহরি লাগিগলে, অদ্বৈত তুমি পরিহাস করছো আমার সহ, তুমি জন শ্রেষ্ঠ ব্রাহ্মণ শান্তিপুরের আর আমার পরিহাস করছো, অদ্বৈত আচার্য হাত যুড়ি গেলে কন পরিহাস মু করছো, না তুমি সবু জিনিস দিয়েছ দ্রব্য রাঁধিবা হলে তো অগ্নি লাগিব নিয়া লাগিব, নিয়া কাহিঁ নিয়া দেইন কেমিতি রাঁধনা হব, সেতবে অদ্বৈত আচার্য কহিলেন আপন কহিলে আপন মানে ব্রাহ্মণ মু তো জাঁচি ব্রাহ্মণ মুহরে নিয়া অছি, ତେଣୁ ମୁଁ ଆଉ ନିଆଁର ବ୍ୟବସ୍ଥା କରିନି। ଆପଣ ତ କହିଲେ ଆମେ ଶ୍ରେଷ୍ଠ ବ୍ରାହ୍ମଣ ଶାନ୍ତିପୁରର, ତ ମୁଁ ତ ବେଦ ଶାସ୍ତ୍ରର ଆପଣମାନଙ୍କର କଥା, ବ୍ରାହ୍ମଣ ମୁହଁରେ ନିଆଁ ଅଛି ତ ଆପଣମାନଙ୍କ ମୁହଁରେ ତ ନିଆଁ ଅଛି, ତ ନିଆଁ କ'ଣ ଦରକାର? ଠିକ ଅଛି ଆସ ନିଆଁ ନିଅ। ତ ଅଦ୍ୱୈତ ଆଚାର୍ଯ୍ୟ କାହାଙ୍କ ପାଖକୁ ନେଇଗଲେ? ହରିଦାସ ଠାକୁର ଯେଇଠି ବସିକିରି ତାଙ୍କ ଘରେ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ ହରେ ଏଇ ଜପ କରୁଛନ୍ତି। ଯାଇକିରି କହିଲେ ଠାକୁର ମୋର ଗୋଟେ ଭିକ୍ଷା ଅଛି। ସବୁ ବ୍ରାହ୍ମଣମାନେ ଯାଇଛନ୍ତି ହରିଦାସ ଠାକୁର ସଙ୍ଗରେ, ନିଆଁ ଦେବେ ଅଦ୍ୱୈତ ଆଚାର୍ଯ୍ୟ। ଠାକୁର ମୋର ଭିକ୍ଷା, କ'ଣ ଭିକ୍ଷା? ଅଗ୍ନି ଭିକ୍ଷା, ଆପଣ ମୋତେ ଅଗ୍ନି ଦିଅନ୍ତୁ। ହରିଦାସ ଠାକୁର କହିଲେ କେମିତି ନେବ? ତ ଅଦ୍ୱୈତ ଆଚାର୍ଯ୍ୟ ଗୋଟେ ସୁଲା, କ'ଣ କୁହା ସୁଲା କାଠ, ସୁଲା କୁହାଏ ଓଡ଼ିଆରେ, ହଁ ଶୁଖିଲା ନା ସୁଲା, ସୁଲ ସୁଲ କୁହାଏ ନା ସୁଲ, ସୁଲ କାଠ ନା ନା ଶୁଖିଲା ନୁହେଁ, ସୁଲ ସୁଲ କୁହ ହାଲୁକା, ହଁ ଏ ଯେ ସବୁ ବିବାହ ହେଲେ ମୁକୁଟ ବନ୍ଧାନ୍ତି ସୁଲ, ତ ସେଇ ସୁଲ କାଠ ଗୋଟେ ଥିଲା ଡାଳ। ତ ଅଦ୍ୱୈତ ଆଚାର୍ଯ୍ୟ ଯାଇକି ହରିଦାସ ତାଙ୍କର ମୁହଁରେ ଏରକ ଧରିଛନ୍ତି। ହରିଦାସ କ'ଣ ହେଲେ ତାଙ୍କ ଆଗୁନ ନିଆଁ ଧରିଯାଇଛି। ନିତାୟ ଗୌର ସୀତାନା ପ୍ରେମାନନ୍ଦେ, ହରିଦାସ ଠାକୁର କି, ଅଦ୍ୱୈତ ଆଚାର୍ଯ୍ୟ କି, ସବୁ ବ୍ରାହ୍ମଣ ଏକଦମ ଦୌଡ଼ି ଯାଇକିରି ହରିଦାସ ଠାକୁର ତାଙ୍କ ଚରଣ ଧରିକିରି କାନ୍ଦିବାକୁ ଲାଗିଲେ ଯେ ଆପଣ ଶ୍ରେଷ୍ଠ ବ୍ରାହ୍ମଣ, ଆମକୁ କ୍ଷମା କରନ୍ତୁ, ଆମେ ବ୍ରାହ୍ମଣ କେହି ନୁହଁ। ଏଇ ଯେ ଅଦ୍ୱୈତ ଆଚାର୍ଯ୍ୟ ଯେ ମହାପ୍ରସାଦ ଆମେ ସମସ୍ତେ ଖାଇବା, ଏଠି ସମସ୍ତେ ଯାଇକିରି ପ୍ରସାଦ ଖାଇଲେ। ଏଥିପାଇଁ ଏଠି କହୁଛନ୍ତି ମହାପ୍ରଭୁଙ୍କୁ ଯେ ବିପ୍ରେର ସାଧ୍ୟ ପାତ୍ର ଖାଇଲୁ ମ୍ଳେଚ୍ଛ ହୈୟା, ମ୍ଳେଚ୍ଛ ହେଇକି ବି ମୁଁ ସାଧ୍ୟ ପାତ୍ର ଖାଇଛି। ମୋତେ ଏରକ ମହିମା ପ୍ରଚାର କରିଛନ୍ତି ଆପଣ, ଆପଣ ସ୍ୱତନ୍ତ୍ର ଈଶ୍ୱର, ଆପଣ କାହାକୁ କେମିତି ନଚେଇବେ ସେଟା ଆପଣ ଜାଣନ୍ତି ଏଇଭଳିଆ। କିନ୍ତୁ ମୋର ଗୋଟେ ଇଚ୍ଛା, ହରିଦାସ ଠାକୁର ଇଚ୍ଛା କ'ଣ? ମୋର ବାଞ୍ଛା ଅଛି, ସେ ଜାଣିପାରିଛନ୍ତି ଯେ ମୁଁ ଚାହେଁ ଯେ ତୁମେ ଅନ୍ତର୍ଧାନ କରିବ, କିନ୍ତୁ ତୁମ ପୂର୍ବରୁ ମୁଁ ଯେମିତି ଏଇ କଳେବର ତ୍ୟାଗ କରିପାରେ, କିନ୍ତୁ ମୋର ସର୍ତ୍ତ ଅଛି। କେମିତି? ହଁ କ'ଣ କହିଲେ ନା, ମୋର ଇଚ୍ଛା ଧରିମୁ, ହୃଦୟ ଧରିମୁ, ମୋର ହୃଦୟରେ ମୁଁ ଧରିବି ତୁମର କମଳ ଚରଣ। ତେଣୁ ଦେଖନ୍ତୁ କେମିତିକା ମୃତ୍ୟୁବରଣ କରିବାକୁ ହେବ, ସମସ୍ତଙ୍କୁ ମୃତ୍ୟୁବରଣ କରିବାକୁ ପଡ଼ିବ, କିନ୍ତୁ ହରିଦାସ ଠାକୁର ଶିଖାଉଛନ୍ତି ଯେ ସାଧନ କର ଭଜନ କର, ପ୍ରଭୁପାଦ ଶିଖାଇଛନ୍ତି ସାଧନ କର ଭଜନ କର, ମର୍ତ୍ତେ ଜାଣିଲେ ହେଲା। କେମିତି ମରିବା ଆମେ, ଦେହତ୍ୟାଗ କରିବା ସେ ମୃତ୍ୟୁକୁ? ଏ ହରିଦାସ ଠାକୁର କହୁଛନ୍ତି ମୁଁ ତୁମ ପାଦପଦ୍ମକୁ ହୃଦୟରେ ଧରିବି, ଆଉ କ'ଣ କରିବି ନା, ନୟନରେ ଦେଖି ମୁଁ ତୁମ ଚାନ୍ଦ ବଦନ, ହୃଦୟରେ ପାଦ ଦେଖିବି ଆର୍ ନୟନରେ ତୁମର ମୁଖମଣ୍ଡଳ ଚାନ୍ଦ ବଦନ ଗୌରଚନ୍ଦ୍ର ମୁଖମଣ୍ଡଳ ଦର୍ଶନ କରିବି, ଆଉ କ'ଣ ନା ଜିହ୍ୱାଏ ଉଚ୍ଚାରିମୁ କି ତୁମର ଶ୍ରୀକୃଷ୍ଣ ଚୈତନ୍ୟ ନା, ସମସ୍ତେ କୁହନ୍ତୁ ଶ୍ରୀକୃଷ୍ଣ ଚୈତନ୍ୟ, ଜୋରେ କୁହନ୍ତୁ ଶ୍ରୀକୃଷ୍ଣ ଚୈତନ୍ୟ, ଶ୍ରୀକୃଷ୍ଣ ଚୈତନ୍ୟ। ସେଇଭଳିଆ କାହିଁକିରି ହରେ କୃଷ୍ଣ କହିଲ ଏତଦିନ, ଆଉ ଶ୍ରୀକୃଷ୍ଣ ଚୈତନ୍ୟ କାହିଁ କହିବ ନା? ଯେହେତୁ ମହାପ୍ରଭୁ ସ୍ୱୟଂ କୃଷ୍ଣ, ସେ ଶ୍ରୀକୃଷ୍ଣ ଚୈତନ୍ୟ ନାମ ଧରିକି ଅଛନ୍ତି, ଏଠି ସ୍ୱୟଂ ସେ ରହିଛନ୍ତି, ତେଣୁ ତାଙ୍କର ଇଚ୍ଛା ଏଇ ଶ୍ରୀକୃଷ୍ଣ ଚୈତନ୍ୟ ନାମ ଉଚ୍ଚାରଣ କରିକିରି ଦେହତ୍ୟାଗ କରିବି। ସେଇଟା ଏଇ ମହାପ୍ରଭୁ ତାଙ୍କର ଇଚ୍ଛା ପ୍ରଦାନ ପୂରଣ କରିଛନ୍ତି, ହରିଦାସ ଠାକୁରଙ୍କର ଇଚ୍ଛା। ସେଇଟା ତାମାନେ ଆମେ ଯଦି ସବୁ ସମୟ କୃଷ୍ଣ ଚୈତନ୍ୟ ମହାପ୍ରଭୁଙ୍କର ନାମ ଏବଂ ହରେ କୃଷ୍ଣ ମନ୍ତ୍ର ଏଇ ଜପ ଯଦି ଆମେ କରିବୁ, ଗୁରୁ ମହାରାଜଙ୍କର ନିର୍ଦ୍ଦେଶକୁ ପାଳନ କରିବୁ, ଶୁଣି ଶୁଣିକି ଯଦି ଜପ କରିବୁ, ସେଥିପାଇଁ ଏଇ ଶୂଳମାଳା ଜପ ଏବଂ ଶ୍ରୀକୃଷ୍ଣ ଚୈତନ୍ୟ ନାମ ଯେ ପ୍ରାରମ୍ଭରେ ଆମେ କରୁଛେ, ଏସବୁ ଜପ ଶୁଣି ଶୁଣିକି ଯଦି କରିବେ ତାହେଲେ କୀର୍ତ୍ତନ ପ୍ରଭାବେ ସ୍ମରଣ ସ୍ୱଭାବେ, ଯେଉଁ ଅବସ୍ଥାରେ ମୃତ୍ୟୁ ଆସୁନା କାହିଁକି, ଆକ୍ସିଡେଣ୍ଟ ହଉ ବା ସେ ଯେ ଭାବରେ ହଉ, ଅନେକ ଲୋକ ନିନ୍ଦା କରନ୍ତି, ତୁମେ ଏତେ ହରିହରି କଲ, ତୁମର ଆକ୍ସିଡେଣ୍ଟ ହେଇଗଲା କାହିଁକି, ତାର
রোগরে কাহিঁ মরল কিন্তু ভক্ত জানে তার অ্যাক্সিডেন্ট হলে বি সে কৃষ্ণ ধামকু যায়, সে কৃষ্ণ স্মরণ করে পড়ে, হসপিটালে গেলে বি সে কৃষ্ণ ধামকু যায়, কারণ ভক্ত জানে। ভক্ত চাহিলে তাকে এইভাবে হবনি রোগ কিছু হবনি, কিন্তু ভক্ত কন চাহে ভগবান কু মু ব্যবসায়ের মধ্যে লগাইবিনি, পাটুয়ারি বুদ্ধি ব্যবসায়ী বুদ্ধিরে মু লগাইবিনি, মু তাঙ্কর সেবা করিবি আর সে মতে রোগ ভালো করদেবে, মু পূর্বর কর্ম ভুগুছি বহু বহু জন্মরে। ভক্ত চাহিলে ভগবান এক নিমিষের মধ্যে সরাই দেবে। রঘুদাস কথা কুহন্তু, জগন্নাথঙ্কর ভক্ত রঘুদাস নাম শুনছেন তো? রঘুদাস বৃদ্ধ সময়ে বিছানায় মলমূত্র ত্যাগ করছেন, কষ্ট পাচ্ছেন, আর জগন্নাথ যাই পরিষ্কার করছেন। জগন্নাথ তো দেখছেন রঘুদাস যে এত মোর বিছানাটা কে পরিষ্কার করছে, আর সুগন্ধ এই বিছানাটা হয়ে যাচ্ছে। তো সেথরে মানে মনে মনে ভাবলে ধরবা পড়ব, তো মিছে মিছ মিছ মিছরে আঁখিটা বুঝিকি রয়েছেন, দেখছেন গোটে পিলা আসিলা যুবক ছোট পিলা আসিকি সব পরিষ্কার করছে, তো সে যেত পরিষ্কার করে ফেরি যাব পত করে ধরছে, কে কে তু এসব পরিষ্কার করছু? তো জগন্নাথ সেত পরিচয় দেলে, কলে তুমি জগন্নাথ এইসব করছো, মতে নরকু করে পঠাইবা এই চেষ্টা করছো, তুমি মর এই মলমূত্র পরিষ্কার করছো, তুমি তো ইচ্ছা করলে তো মর এই কর্ম শেষ করে পার না, মু তুম সেবা করি আনন্দ পাচ্ছি। তেমন ভগবান বি ভক্তর সেবা করতে আসিকি দেখুন, তো এইভাবে ভগবান ইচ্ছা কলে তাঙ্কর কর্মকে খণ্ডন করে দিয়ে পারে, কিন্তু ভগবান ভক্তর সেবা করছেন দেখুন আসিকি। আর ভক্ত মনে মনে হুয়ে মনে করতে যে কষ্ট পাচ্ছেন, ভক্ত কতবে সেবাদান করা আসুন, অসুস্থ শরীর নিয়ন্তি শিল জয়পিতা স্বামী গুরু মহারাজ মনে হচ্ছে পঙ্গু, কপড়া পিঁধি পারতে ছিড়া হয়ে পড়ু না, খুয়াই দিয়ে তো হচ্ছে বাথরুমকে নিয়ে যাওয়া পড়ুছি, সময় দেওয়া হচ্ছে এ গুরু মহারাজ রোগাগ্রস্ত না, গুরু মহারাজ এই রোগটাকে গ্রহণ করছেন অন্য ভক্তকে সেবা দেওয়া, যদি রোগাগ্রস্ত হয়ে থাকে তাহলে সারা দুনিয়ারে ঘুরুছেন, আমি যদি পঙ্গু হয়ে যাওয়া ঘুরবা, হার্ট রোগ হলে কয়ে মাইক বাজবনি, এটি রোগী হার্টর রোগী অছি ক্যান্সার রোগী অছি সব কীর্তন হবনি, আর শিল জয়পিতা স্বামী গুরু মহারাজ সব দুনিয়ারে ঘুরছেন, তাঁকর রাস্তায় ব্রেকফাস্ট লাঞ্চ গ্রহণ করছেন, প্রচারক যাওয়া সময় ঘুরছেন সারা দুনিয়ারে, প্লেনরে বসিবা কেতে কষ্ট তাঁকু, তবে প্লেনরে যাচ্ছেন সারা বিশ্বর লোককে কৃপা করা, আর সেবা দান করা। গুরু মহারাজ যেত হসপিটালে লে তাঁকর জন গুরু ভাই দেখিকি কান্দিলে, কাহি গুরু মহারাজ শরীর কেতে সুন্দর আর দেখবা অপূর্ব সুন্দর লা, আর হসপিটালে যাইকি সে অজ্ঞান হয়ে তো দুই মাস লে, পরে সে অজ্ঞান অবস্থায় কে কি সেটি তাঁকরে চৈতন্য চরিত আমি তো পড়ে, কিন্তু কৌছেন রোগী মানে আসলে সেই শরীর বুঝা যাওয়া সড়া দেছেন কিন্তু অজ্ঞানের অনেক, আর সেটি হসপিটালে কে রোগী পাখে চৈতন্য চরিত পড়তে দিয়া হুয়ে এলাও করা হুয়ে না, আর সেটি দুই মাস চৈতন্য চরিত আমি তো তাঁকরে পড়া হচ্ছে সারা দিন রাত, কিন্তু গুরু মহারাজ ফেরি আসছেন স্বাভাবিক অবস্থায় চেতনারে, তো সেই বিভিন্ন ভক্ত যাইছেন দেখা করা, তো জনে ভক্ত কান্দিলে প্রভুবাদ শিষ্য, তো গুরু মহারাজ সেত আস্তে আস্তে কুচি কাহি কাঁদুছি তাকে ডাক, তু কাহি কাঁদছু না এইরকম অবস্থা দেখিকি, আরে মু যদি এই রোগ না গ্রহণ করে থাকে তাহলে মু এই হসপিটালকে আসি না, আর মু হসপিটালকে আসছি বলে এটি সবু রোগী মানে মো পাখু আসছেন, কোণী রোগী রোগীকে দেখবাকে যায় রোগী রোগীকে দেখতে যায় না, সে তো কষ্ট পাচ্ছে, আর মু যদি রোগী তাহলে সবু রোগী মতো দেখতে আসছেন, আর মর সুযোগ হচ্ছে সে হরে কৃষ্ণ কহবার, মু সমস্ত হরে কৃষ্ণ কুচি, আর এই প্রচার মু যদি হসপিটালকে ন আসতে তাহলে হসপিটাল রোগী মানে হরে কৃষ্ণ শুনিপারে শুনিপারে নিত হায় গৌর প্রেমানন্দে জয়পদ স্বামী গুরু মহারাজ কি দেখ, এটা করুণা এটা রোগ নুহে, সে কেবল ভক্তকে সেবা দেওয়া গ্রহণ, তো এইভাবে যে ଭକ୍ତଙ୍କର କୌଣସି କିଛି ଶରୀରର ସେଇଟା ଆମେ କନିଷ୍ଠ, ଆମେ ତ ସେଗୁଡ଼ିକ ଶୁଦ୍ଧ ଭକ୍ତ ନୁହଁ, କିନ୍ତୁ ତେବେ ବି ଭକ୍ତ ଭଗବାନ ଏବଂ ତାଙ୍କୁ ଖଟେଇବେନି। କର୍ମ ଆମେ କୁହାଯାଏ ଭକ୍ତି ଜୀବନ କଲେ କର୍ମ ନିର୍ଦ୍ଦହତି ଦଗ୍ଧୀଭୂତ ହୋଇଯାଏ, କିନ୍ତୁ ଭକ୍ତ ଭକ୍ତି କରିକିରି ବ୍ୟବସାୟ ବୁଦ୍ଧି କରିବେନି। ଭଗବାନ ମୋତେ ରୋଗରୁ ମୁକ୍ତ କରିଦିଅ ଏଇ ପ୍ରାର୍ଥନା କରିବେନି, ସେଟା ପାଟୁଆରୀ ବୁଦ୍ଧି ହୋଇଯିବ। ପ୍ରହ୍ଲାଦ ମହାରାଜକୁ ନୃସିଂହଦେବ ପଚାରିଲେ, ପ୍ରହ୍ଲାଦ ତୁମେ ଗୋଟେ ଦୁଃଖୀ ଦେଖୁଛି, ବୋଲେ ମୁଁ ଦୁଃଖୀ ନୁହେଁ, ମୁଁ ତୁମ ସେବା କରିକିରି ତୁମ ଧାମକୁ ଯିବି। ମୁଁ ଦୁଃଖୀ ମୋ ବାପ ଭଳିଆ ହିରଣ୍ୟକଶିପୁ ଭଳିଆ ବହୁ ନାସ୍ତିକ ଲୋକ ନିଜକୁ ଶ୍ରେଷ୍ଠ ବୋଲି ଭାବୁଛନ୍ତି, ଆର ଏ ଅସୁରମାନେ ତୁମର ଭଜନ କରୁନାହାନ୍ତି, ତୁମଠୁ ଦୂରରେ ରହିଛନ୍ତି, ବିଷୟୀ ଇନ୍ଦ୍ରିୟ ସୁଖରେ ଆସକ୍ତ, ସେଇ ସବୁ ବିଷୟୀ ଲୋକମାନଙ୍କ ପ୍ରତି ମୋର କଷ୍ଟ ହେଉଛି, ତୁମର ଭଜନ କରୁନାହାନ୍ତି। ତେଣୁ ଭକ୍ତର ହୃଦୟଟା ଏଇଭଳିଆ। ପ୍ରହ୍ଲାଦ ମହାରାଜ ଛୋଟ ପିଲା ମହାଜନ 5 ବର୍ଷ ବୟସର, ତାର ହୃଦୟ ବି ଅନ୍ୟ ଲୋକ ପ୍ରତି କରୁଣା। ତ ଭକ୍ତ ଏଇଭଳିଆ ଅନ୍ୟ ପ୍ରତି କରୁଣା, ବିଷୟୀ ଲୋକ ଭୁଲିକିରି ଅଛନ୍ତି, ସେଥିପାଇଁ ନାମ ହଟ ପ୍ରଚାର ଦ୍ୱାରେ ଦ୍ୱାରେ, ଭଲ କୃଷ୍ଣ ଭଜ କୃଷ୍ଣ, ପ୍ରତି ଘରେ ଘରେ ଯାଅ, ସମସ୍ତ ଗୀତା ଭାଗବତ ଶିଖାଅ। ପ୍ରତ୍ୟେକ ଘରେ ଗୀତା ଅଛି କି ନାହିଁ? ଏଇ ଯେ ଭଦ୍ରକ ଏଇ ଚରମ୍ପା ବା ଏଇସବୁ ଇଲାକାରେ ପ୍ରତ୍ୟେକ ଘରେ କି ଗୀତା ଅଛି? ପ୍ରଭୁମାନଙ୍କର ଅଛି, ସବୁ ଘରେ ଅଛି ପ୍ରଭୁ? ହଁ କହିଦେଉଛନ୍ତି। ଆପଣଙ୍କ ଗାଁରେ ସମସ୍ତ ଘରେ ଗୀତା ଅଛି? ତାହେଲେ ହଁ କହୁଛନ୍ତି, ଆପଣଙ୍କ ଘରେ ଅଛି। ମୁଁ ପଚାରିଲି କ'ଣ, ଏଇ ଭଦ୍ରକ ଚରମ୍ପା ଇଲାକାରେ ପ୍ରତ୍ୟେକ ଘରେ ଘରେ କି ଗୀତା ଅଛି? ନାହିଁ। ପ୍ରଭୁପାଦ କହୁଛନ୍ତି ସମସ୍ତଙ୍କ ଘରେ, ଗୁରୁ ମହାରାଜ କହୁଛନ୍ତି ପ୍ରତ୍ୟେକ ଘରେ ଗୀତା ରହିବ। କାହିଁକି ରହୁନି ନା? କାହିଁକି ଜୀବ ଦୁଃଖୀ? ପ୍ରଭୁପାଦ କହୁଛନ୍ତି ଜୀବ ଦୁଃଖୀ ବୈଷ୍ଣବର କୃପାର ଅଭାବରେ। ତ ଆପଣମାନେ କହୁଛନ୍ତି ଆମେ ବୈଷ୍ଣବ, କିନ୍ତୁ ଅନ୍ୟ ଜୀବ ପ୍ରତି କୃପା ନାହିଁ। ଗୋଟେ ଗୀତା ନେଇକିରି ଭଦ୍ରକ ମନ୍ଦିରରୁ ଗୀତା ଦିଅ, ଆମର ପ୍ରେସିଡେଣ୍ଟ ଚାଲି ଆସୁଛନ୍ତି ନାମାଚାର୍ଯ୍ୟ ପ୍ରଭୁ, ଯେ ପ୍ରଭୁ ଗୀତା ଦିଅନ୍ତୁ, ଆମେ ନେଇକିରି ଏ ସମସ୍ତ ଘରେ ଘରେ ଦେବା। କେମିତି ଦେବେ? ସେଗୁଡ଼ ନା ଆମର ଟଙ୍କା ଏବେ ନାହିଁ, ଟଙ୍କା ନଥାଉ, ଆପଣ ରଖନ୍ତୁ ସପ୍ତାହରେ ବା ମାସକୁ 50 ଟଙ୍କା ଦେବେ, 300 ଟଙ୍କା ଗୀତାର ଦାମ, ତାହେଲେ କେତେ ଦିନ ଲାଗିବ? ହଁ କେତେ ମାସ ଲାଗିବ? 6 ମାସ। ଯେ 50-50 ଦିଅ, 6 ମାସ ଲାଗୁ। 50 ଟଙ୍କା କରିକିରି ଗୀତା ଟଙ୍କା ନେଲେ କେହି ଲୋକ ନେବେନି ଗୀତା? ସମସ୍ତେ ଗୀତା ନେବେ ଗୀତା। ସେଥିପାଇଁ ଆମେ ଯାଉନୁ ଗୀତା ଦେବେ, ନା ନା ସେ ନେବ କି ନାହିଁ ଏଇଭଳିଆ ନୁହେଁ। ମୁଁ ଯେତେବେଳେ 84 ସାଲରେ ସିଲିଗୁଡ଼ି ଗୁରୁମାଜ ଗଲେ ସବୁ ଗ୍ରନ୍ଥ ବିତରଣ କର, ତ ଗ୍ରନ୍ଥ ବିତରଣ ଯିବାକୁ ଯାଇଛେ, ତୁମେ ଭାବୁଛି କିଏ ନେବ କି ନେବନି, କେମିତିକା ଲୋକ କହିବେ? ତ ଆମର ସେଠିକାର ପ୍ରେସିଡେଣ୍ଟ କହିଲେ ନା, କିଏ ନେବ କି ନେବନି ଏଇ ଭାବନାରେ ଯିବନି, ସବୁ ଘର ଦୋକାନକୁ ଢୁକି ପଶିବ, ସବୁ ଘରକୁ ପଶିବ, କେହି ଜଣେ ତ ନେବ, କିଏ ଗାଳି ଦେବ। ତ ଆମେ ଯେତେବେଳେ ପଶୁଛୁ ସେତେବେଳେ ତ ଦାମ କମ୍, ଗୀତାର ଦାମ 15 ଟଙ୍କା ମାତ୍ର, ଭଗବତ ଦର୍ଶନ ଦାମ 50 ପଇସା। ସେଭଳିଆ ସବୁ ଦୋକାନ, କେତେବେଳେ କିଏ ଗାଳି ଦେବ, କେତେବେଳେ କେହି ଭଲରେ ନେବନି ହୁଏତ କଥା କହିବେ, ଏଇଭଳିଆ ଗୀତା ବିତରଣ କିଏ ନଉ ନ ନଉ ଲଜ୍ଜା କରିବେନି। ହଁ ପ୍ରଭୁପାଦ ବା ଗୁରୁ ମହାରାଜ କହିଛନ୍ତି ସମସ୍ତ ଘରେ, ଆମର ଗାଁରେ ମୁଁ ବାସ କରୁଛି, ସମସ୍ତଙ୍କ ଘରେ ଗୀତା ଅଛି କି ନାହିଁ ଖୋଜିବାକୁ ପଡ଼ିବ। କେମିତି ଖୋଜିବେ ନା? ଗୀତା ନେଇକି ତା ଘରକୁ ଯିବେ, ପ୍ରଭୁ ଏଇ ଆପଣଙ୍କ ଘରୁ ପାଇଁ ମୁଁ ଗୀତା ନେଇକି ଆସିଛି। ସେ ଯଦି ବାହାର କରିକି ଆଣିକି କହିବେ ଏଇ ତ ମୋ ଘରେ ପ୍ରଭୁପାଦଙ୍କ ଗୀତା ଅଛି, ଆରେ ଆପଣଙ୍କ ଘରେ ଗୀତା ଅଛି ତ କ'ଣ, ଆପଣ ଜ୍ୱାଇଁ ଘରେ ନାହିଁ, ଏଇଟା ରଖନ୍ତୁ, ଆପଣଙ୍କ ଝିଅର ବିବାହ ହବ ନା, ସେଠି ଦାନ କରନ୍ତୁ, ଟଙ୍କା ପଇସା ବା ବସ୍ତ୍ର ଦେବେ ଛିଡ଼ିଯିବ, କିନ୍ତୁ ଗୀତା ରହିଲେ ଆପଣଙ୍କର ମନେ କରିବେ ମୋର ଶ୍ୱଶୁର ଏଇ ଗୀତାଟା ଦେଇଥିଲେ, ଏଇ ଦାନ କର। ଏଇଭଳିଆ ପ୍ରିଚିଂ କରିକିରି ସମସ୍ତଙ୍କ ଘରେ, ଗୋଟେ ରହିଲେ ବି 2-4 ଗୀତା ସେମାନେ ଆଉ ଜଣଙ୍କୁ ଦାନ କରିବେ, ଆର କାହା ଘରେ ଅଛି ନ ଅଛି ନ ଦେଖିକିରି ଦେବେ। ହଁ ଏଇଭଳିଆ ଗୀତା ଭାଗବତ ସମସ୍ତ ଘରେ ରହିବ, ସବୁ ଘରେ ନାମଟ ସଙ୍ଗ ଯେମିତି ବସେ, ଶ୍ରଦ୍ଧାବାନ ତିଆରି ହୁଏ, ତାଙ୍କ ଘରେ ଯାଇ ଗୋଟେ ମାଳା ଜପ ହୁଏ, ହାତ ତଳେ ଦେଇ କୀର୍ତ୍ତନ ହୁଏ, ଗୀତା ପାଠ ହୁଏ, ଏଇଭଳିଆ ଶିଖେଇବେ। କିଏ ଟଙ୍କା ଦେବେ ନ ଦେବେ ବିଚାର ନୁହେଁ, ଏକ କଣା ପ୍ରସାଦ ରାନ୍ଧିକି ନେଇଯିବେ, ଅଳ୍ପ ହେଲେ ବି ସୁଜି ଖିଚିଡ଼ି କଣେ କଣେ ଦେବେ, 2-4 ଜଣ ଆସୁଛନ୍ତି, ବା ତାଙ୍କ ଘରେ ନିଜେ ବ୍ୟବସ୍ଥା କରିବେ, ଫଳମୂଳ ଦେଇ ଭୋଗ ଲଗେଇବେ। ଏଇଭଳିଆ ଚେଷ୍ଟା ନକଲେ ଭକ୍ତ ସଂଖ୍ୟା ବଢ଼ିବନି। ତ ସେଥିପାଇଁ ମୋର ଅନୁରୋଧ ଏଇ ହରିଦାସ ଠାକୁରଙ୍କର ଶିକ୍ଷା ଅଭିମାନ ଶୂନ୍ୟ ହୁଅନ୍ତୁ ଆଉ ଏଇ କୃଷ୍ଣ ଗୁରୁଙ୍କର କଥାକୁ ଗ୍ରହଣ କଲେ ସର୍ବଦା କୃଷ୍ଣ ଭାବନାରେ ରହିବେ ତାହେଲେ ମୃତ୍ୟୁ ଯେତେବେଳେ ଆସୁନା କାହିଁକି କୃଷ୍ଣଙ୍କ ଚିନ୍ତାରେ ଗୁରୁ ଆଶୀର୍ବାଦରେ କୃଷ୍ଣ ଚିନ୍ତା ହେବ ଯେହେତୁ ଆଦେଶ ପାଳନ କଲେ କୃଷ୍ଣ ଚିନ୍ତା ଆସିବ ଆଉ ଭଗବାନ ଧାମକୁ ଚାଲିଯାଇପାରିବେ ପ୍ରଭୁପାଦଙ୍କର ଜଣେ ଶିଷ୍ୟ ଆଫ୍ରିକାରେ ତାଙ୍କର ବ୍ରେନ୍ କ୍ୟାନ୍ସର ପ୍ରଭୁପାଦଙ୍କ ପ୍ରତି ଏତେ ଆସକ୍ତ ତାଙ୍କ ଘର ନବଦ୍ୱୀପରେ ଥିଲା କିନ୍ତୁ ସେ ପ୍ରଭୁପାଦଙ୍କର ଶିଷ୍ୟ ଆଫ୍ରିକାର ହୋଇଥିଲେ ବ୍ୟବସାୟୀ ସେଇଠି ରହିଯାଇଥିଲେ ଆଉ ସବୁ ସମୟ ପ୍ରଭୁପାଦ କନସିୟସନେସ୍ ପ୍ରଭୁପାଦଙ୍କ ଶିକ୍ଷା କେମିତି ପ୍ରଭୁପାଦ କହିଛନ୍ତି ସବୁ ମୋର ଏଇ ତାତ୍ପର୍ଯ୍ୟ ପଢ଼ିବା ଦରକାର ଆର୍ ଏଇ ଜଗତର ଲୋକ ପ୍ରତ୍ୟେକ ଘରେ ଘରେ ଯେମିତି ରହିବ ସେ ସେମିତି କରୁଥାନ୍ତି ତାଙ୍କର ଯେତେ କିଛି ଯାହା ହଉ ନା କାହିଁକି ପ୍ରଭୁପାଦଙ୍କର ନିର୍ଦ୍ଦେଶ ପାଳନ ତ ବ୍ରେନ୍ କ୍ୟାନ୍ସର ହେଇଛି ତ ହସ୍ପିଟାଲରେ କହୁଛି ବ୍ରେନ୍ କ୍ୟାନ୍ସର ତ ଡାକ୍ତର ମାନେ ଅବାକ ତୁମର ବ୍ରେନ୍ କ୍ୟାନ୍ସର ତୁମର ଯନ୍ତ୍ରଣା ହଉନି କାହିଁକି ହଉନି କଷ୍ଟ ପାଇବ ଖୁବ୍ ସେ ସବୁ ସମୟ ପ୍ରଭୁପାଦ କନସିୟସନେସରେ ଏମିତିକି ଡୁବିକି ରହୁଥିଲେ ତାଙ୍କ ସେବାରେ ତାଙ୍କର ଯନ୍ତ୍ରଣା ଅନୁଭବ ହଉନଥିଲା ତ ଭକ୍ତିଚାରୁ ସ୍ୱାମୀ ଗୁରୁ ମହାରାଜ କହୁଥିଲେ ଯେ ଏଇରକମ ତାଙ୍କର ପ୍ରଭୁପାଦଙ୍କର ପ୍ରତି ଏତେ ଆସକ୍ତି ପ୍ରଭୁପାଦ ନିର୍ଦ୍ଦେଶ ପ୍ରତି କୃଷ୍ଣ ନାମ ପ୍ରତି ନିଷ୍ଠା ସବୁ ସମୟ ସେବା ଭାବ ଏଇ ସେବାରେ ଏତେ ନିମଜ୍ଜିତ କଷ୍ଟ ବୁଝିପାରୁନାହାନ୍ତି କେମିତିକା ସେଇଟା ଆମେ ଅଭ୍ୟାସ କରିବା ସେମିତି ସମସ୍ତ ହେବେନି କିନ୍ତୁ ଆମେ ଚେଷ୍ଟା କରିବା ଗୁରୁଙ୍କର ଆଦେଶ ଗ୍ରହଣ କରିକିରି ଅବଶ୍ୟ ଆମେ ଯଦି ଗ୍ରହଣ କରିବା ମୁକ୍ତ ହେଇଯାଇପାରିବା ସେଭଳିଆ ମହାପ୍ରଭୁ ହରିଦାସ ଠାକୁରଙ୍କର ଏଇ ପରିତ୍ୟକ୍ତ କଳେବର ନେଇକିରି ପରେ ସେ ଦେହତ୍ୟାଗ କଲେ ତାପରେ ତାଙ୍କ କଳେବର ନେଇ ସମୁଦ୍ରରେ ସମାଧି ନିଜ ହସ୍ତରେ ଦେଇଛନ୍ତି ସମୁଦ୍ରରେ ସ୍ନାନ କରେଇକିରି ଏବଂ ଭକ୍ତମାନେ କୀର୍ତ୍ତନ କରିଛନ୍ତି ଏବଂ ତାଙ୍କର ଯେ ଅନୁଷ୍ଠାନ ମହାପ୍ରସାଦ ବିତରଣ ନିଜେ ମହାପ୍ରଭୁ ଭିକ୍ଷା କରିକିରି ହରିଦାସ ଠାକୁରଙ୍କର ସେବା ବୈଷ୍ଣବ ସେବା ସେଇ ଆନନ୍ଦ ବଜାରରୁ ନିଜେ ଆଣିକିରି ବିତରଣ କରିଛନ୍ତି ତ ଆଜି ଆମର ମଙ୍ଗଳଚରଣ ପ୍ରଭୁଙ୍କର ପୁତ୍ର କନ୍ୟା ତାଙ୍କର ସମସ୍ତ ଭକ୍ତମାନେ ଏଠି ଆସିକିରି ତାଙ୍କର ଏଇ ଆନନ୍ଦ ଉତ୍ସବ ବାର୍ଷିକ ଅନୁଷ୍ଠାନ ପ୍ରଥମ ବର୍ଷ ଏଇ ବିରହ ଉତ୍ସବ ତାଙ୍କର ତିରୁଭାବ ତିଥି ଏଠି ପାଳନ ହେଉଛି ତେଣୁ ଆମେ ସାଧନ ଭଜନ କରିବା କେମିତି ମୃତ୍ୟୁବରଣ କରିବା ଏ ହରିଦାସ ଠାକୁରଙ୍କର ଶିକ୍ଷାରୁ ଶିକ୍ଷା ଗ୍ରହଣ କରିବା ଦରକାର ଭୀଷ୍ମଦେବ କିଭଳିଆ ଗ୍ରହଣ କରିଛନ୍ତି ଦେହତ୍ୟାଗ ତେଣୁ ଯଦି ଆମେ କୃଷ୍ଣ ଭାବନାରେ ରହିବା କେମିତି ନା ଗୁରୁଙ୍କର ନିର୍ଦ୍ଦେଶକୁ ଯଦି ଆମେ ଗ୍ରହଣ କରିବା ତାହେଲେ କୃଷ୍ଣ ଭାବନାରେ ଆମେ ପରିପୂର୍ଣ୍ଣ ଭାବରେ ରହିବା ତାହେଲେ ସମସ୍ତ ସିଦ୍ଧି ସେଠି ଆସିବ ତ କୌଣସି ଭୟ ରହିବନି ସେଥିପାଇଁ ଗୁରୁ ମହାରାଜଙ୍କ ଇଚ୍ଛା ଗ୍ରନ୍ଥ ଅଧ୍ୟୟନ କରିବା ଗ୍ରନ୍ଥ ପ୍ରଚାର କରିବା ନାମ ହଟ ପ୍ରଚାର କରିବା ବିଭିନ୍ନ ସମୟରେ ବିଭିନ୍ନ ଜାଗାରେ ତାଙ୍କର ନିର୍ଦ୍ଦେଶର ପାଳନ କେମିତି ହେବ ସେଗୁଡ଼ିକ ଶିକ୍ଷା ଗ୍ରହଣ କରିବା ଏବଂ ସମସ୍ତ ଭକ୍ତ ଏକ ସାଥିରେ ପରାମର୍ଶ କରିବା ନିଜେ ସ୍ୱତନ୍ତ୍ର ଭାବରେ କିଛି ନ କରିବା ଯେତେବେଳେ ଆମେ ବୁଝିପାରୁନୁ ସେତେବେଳେ ପରାମର୍ଶ କରିକି କିଛି କରିବେ ତାହେଲେ ଆନନ୍ଦ ପାଇବେ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ ବାଞ୍ଛା କଳ୍ପତୃଭ୍ୟଶ୍ଚ କୃପା ସିନ୍ଧୁଭୈବଚ ପତିତାନଂ ପାବନେଭ୍ୟୋ ବୈଷ୍ଣବେଭ୍ୟୋ ନମୋ ନମଃ ମଙ୍ଗଳଚରଣ ପ୍ରଭୁ କି ଅନନ୍ତ କୋଟି ବୈଷ୍ଣବବୃନ୍ଦ କି ଶିଳ ପ୍ରଭୁପାଦ କି ଗୁରୁ ମହାରାଜ କି ହରିଦାସ ଠାକୁର କି ସମବେତ ଗୌର ଭକ୍ତବୃନ୍ଦ କି ହରେ କୃଷ୍ଣ ନାମ ହଟ କି ଭଦ୍ରକ ଇସ୍କନ ଗୌର ଗୋପାଳ ମନ୍ଦିର କି ମହାପୁର ଚନ୍ଦ୍ରଦେବ ମନ୍ଦିର କି ନିତାଏ ଗୌର ପ୍ରେମାନନ୍ଦେ ବାଞ୍ଛା କଳ୍ପତୃ ବ୍ୟସ କୃପା ସିନ୍ଧୁ ବ୍ୟବଚ ପତିତାନ ପାବନ ବ୍ୟୁ ବୈଷ୍ଣବ ବ୍ୟବନ।